भगवते वासुदेवाय। श्रीमद भागवतम दशम स्कंद सतीशत मध्य श्रवण करते कि सुरभिमाता एवं इंद्रंगर भय भगवान श्रीकृष्णंगर अभिषेक करछन्ते गोवर्धन धारण पुरे एवं गंधर्व सिद्ध चारण नारद तुम्बरदाय नारद तुम्बुर आदि श्रेष्ठ श्रेष्ठ ऋषि मुनि माने देवर्षि माने सब आसी कृष्णंगर गुणगान करछन्ते जसो पला महा ये संसार एभली भगवान सृष्टि करछन्ते विशेषकर भौतिक जगत रे पाप करिवार वृत्ति इंद्र मानकर बुद्धि ज्ञान इंद्रिय दूषित अवस्था अच्छा स्वरूप जित हो आत्मा सहित परमात्मा सहित संबंध ना कहले चले गोटे जीवपाई केवल ये बुझापी भी कष्ट जो मो हृदय भगवान अच्छा मान इंद्र मान को यह अनादि काल जीव एभली विश्वासक्त हो आत्मा एभली शरीर को एत भल पाई आत्मार दोष ना यहाँ आत्मा आत्मार आध्यास बोली कह जाए आत्मा भावुच मुझे शरीर जी आम मुझे आपण हूँ जो भाव कौन मुझे शरीर मोर भल मान कौन मो शरीर पर जहाँ सब मोर खाइबा पीवा रहा आत्माटा भाभी दीजिए मुझे शरीर जी आत्मा भाई दूसरी मो पुरुष आत्मा भाई दूसरी मो ब्रह्मचारी आत्मा भाई दूसरी मो गृहस्थ आत्मार से जो स्वरूप आत्मा हूँ परमात्मा अंश सी ये शरीर को धारण को पलि आसला कहीं पलि आसला तो अनादि काल कृष्ण बोली से जीव अनादि बहिर्मुख चॉइस कर दे सी जीवात्मा जगत रही विषय भोग करवा स्वतंत्र रही प्रकृत जगत को या फर्माटर ये समस्त को स्वतंत्र करने समस्त स्वतंत्र रही स्वतंत्रता हूँ जीवर दुखर कारण ये समस्त इंडिपेंडेंट रही मेंटालिटी किंतु ये जगत आउ भगवान पाखे से स्वतंत्रता भाव ये हूँ स्वतंत्रता से आनुगत्य आनुगत्य जिते सुख स्वतंत्रता सुख ना कि मनटा सब जेहेतु स्वतंत्र चाहिए आम से भल बोली भावे कि लाभ ना जेहतु मालिक आ चर दुई जन यदि मालिक आ तार जो चाकर अफिसर आ क्लर्क दुई जन भर देखा सुखी किए क्लर्क सुखी मालिक आ चाकर दुई जन भर सुखी किए देखा किए कहीं सी तारक आनुगत्य से रहा जी कहला से करदेला स्वतंत्र सुख नुहे कि आम कौन करवा अनादि काल आत्मा शरीर आध्यास पड़ जाइए शरीर को निजर बोली भावी केवल ये जो शरीर मनुष्य शरीर नुह जो शरीर को जीव से अज्ञानता पूर्वक भावुची मोर शरीर मुझे जो शरीर एवं भी आमर एभली जन भजन कलापर भी तरह कौन ज्ञान आज भगवान अंश मोर संसार कौन मान अपमान लाभ पूजा प्रतिष्ठा सहित ए जगत सहित मोर कौन संपर्क ना कि महापुरुष अय नंद तनुज किंकर पतितमा विषमय भुज मु नंद तनुज आपणकर किंकर कि पड़ जाइए भवसागर मत आम जीवन रुख दुखटा लक्ष्य नुहे विशेषकर जो भक्ति पथ को आंकर लक्ष्य है कि शरीर बंधन रु उधार पाइबार अच्छे मान हम अपमान हम के कौन जीवन आसो कड़े ये सहित आम कि लाभ ना यहाँ हम शरीर आम धरचे मैंने कि चैलेंजेस आसो कि लक्ष्य हूँ आम कौन शरीर बंधन रु उधार पाइबार अच्छे आ शरीर बंधन उधार पाइबा आत्मार जो आध्यास बुद्धि चली आसी आत्मा कहीं आत्मा शरीर को भल पाइल आत्मा परमात्मा सहित युक्त हो पारे विषय बंचे बाधा सृष्टि करदे मन इंद्रिय बाधा सृष्टि करदे से चयस कर स्वतंत्रता को बर्तमान आम कौन उल्टा गोटे दिगरे गोटे दिगरे आसूला गोटे लोक उल्टा दिगरे पानीटा उल्टा बोहूँ ना गोटे बंध बंध फुल कर उल्टा दिगरे बोवाटा भारी कष गोटे जमी गोटे पानीटा आसूच तुम गोटे बहुत बड़े ड्याम करदे पार बहुत बड़े ड्याम कर पानीटा स्टोरेज करल्टा बोवा तो कत गुड़ा स्टोरेज कर दरकार पड़ो पानीटा जो उल्टा दिगरे जीव भारी अड़ुआ ना आगे आम प्रभाव गुड़ाक मन बुद्धि इंद्रिय देह बोले निजी भाभी देना देहर सुख दुख गोटे आम सुख दुख आम अपमाना कि मान करदेला अपमान करदेला ପୁରା ଯେମିତି ଅର୍ଜୁନଙ୍କୁ ଭଗବାନ ଯୋଉ ଗୀତାରେ କହିଲେ ଦ୍ୱିତୀୟ ଅଧ୍ୟାୟ ଗୀତାର ସାର ଏଥିପାଇଁ କୁହାଯାଏ, ଏଥିପାଇଁ କୁହାଯାଏ ଗୀତାର ସାର। ଆରେ ଗୀତାର ସାର ତ ଦ୍ୱାଦଶ ଅଧ୍ୟାୟ ରହିଲାଣି, ଅଷ୍ଟାଦଶ ଅଧ୍ୟାୟରେ ସର୍ବଧର୍ମାନ ପରିଚୟ ରହିଲାଣି। ଆଚ୍ଛା ଯେଉଁମାନେ ଗୀତାର ସାରକୁ ଦ୍ୱିତୀୟ ଅଧ୍ୟାୟ କାହିଁ କହିଛନ୍ତି? ସାର ହେଲା ଏଟା ଆମେ ହଉଛେ ଅର୍ଜୁନ ତୁମେ ଭଗବାନ ସେଇଟା ଆତ୍ମା ତତ୍ତ୍ୱଟା କେବଳ କହିଲେ ନା, ଆଉ ଦ୍ୱିତୀୟ ଅଧ୍ୟାୟ ପୁରା ସମ୍ପୂର୍ଣ୍ଣ। ଆଉ କଣ କହିଲେନି ଅଜୋ ଅଜୋ ନିତ୍ୟ କଣ ଆରମ୍ଭଟା, ନହନ୍ୟତେ ହନ୍ୟମାନ ଶରୀରେ, ଶରୀରର ନଷ୍ଟ ସହିତ କିଛି ଆତ୍ମାର କିଛି ନାହିଁ। ଅଜୟ ଅବ୍ୟୟ ଭଗବାନ ବାରମ୍ବାର ଅର୍ଜୁନଙ୍କୁ, ଅର୍ଜୁନ ତୁମେ ବ୍ୟକ୍ତି ନୁହ କି ପିତାମ ଭୀଷ୍ମ ଜଣେ ବ୍ୟକ୍ତି ନୁହନ୍ତି, ସେ ଜଣେ ଆତ୍ମା। ତାଙ୍କର ମରଣରେ, ଶରୀର ମରଣରେ ତାଙ୍କର କିଛି ଆତ୍ମାର ଅବିନାଶୀ ତତ୍ ବିଧି ଯେନ ସର୍ବମିଦମ୍ ତତମ ବିନାଶ ଅବ୍ୟୟ ସସ୍ୟ ନ କଶ୍ଚିତ୍ କର୍ତ୍ତୁମ ରହସ୍ୟ। ଅବିନାଶୀ ତତ୍ ବିଧି ଯେନ ସର୍ବମିଦମ୍ ତତମ ଅବିନାଶୀ, କେତେ ପୁରା ଦ୍ୱିତୀୟ ଅଧ୍ୟାୟରେ ଯେତେ ସବୁ ଶବ୍ଦ ରହିଛି ନା, କେବଳ ଆତ୍ମାକୁ ରେଫର କରିକି ସବୁ କୁହା ହେଇଛି। ଆତ୍ମା ହଉଛି ଅବିନାଶୀ, କିନ୍ତୁ ଆମର କଣ ଆତ୍ମାକୁ ଦେହଟାକୁ ସର୍ବସ୍ୱ କରିଦେଇଛି, ମୋର ସୁଖ ମୋର ଦୁଃଖ ମୋର ପୁତ୍ର ମୋର କନ୍ୟା ମୋର ସ୍ତ୍ରୀ, ନା ସେଟା ତୁମର ନୁହେଁ। ଯେ ଜଣେ ପୁତ୍ର କନ୍ୟା ସ୍ତ୍ରୀ ତା ନିଜର ବୋଲି କରିଦେଲେ କେଉଁ ବୁଦ୍ଧି ଆସିଲା, ଦେହ ସମ୍ବନ୍ଧ ଆସିଲା, ଭଗବତ ସମ୍ବନ୍ଧ କରିଦେଲେ ସେଟା ସେ ଭଗବାନଙ୍କର। ଯଦି ପୁତ୍ର ସ୍ତ୍ରୀ କନ୍ୟା ମାନେ ଘୃଣା କରାଯାଏ ନା, କିନ୍ତୁ ସେଟା ତୁମର ନୁହେଁ। ତୁମେ ଦେହ ସମ୍ବନ୍ଧ ରଖିଲା ମାନେ ତୁମେ ତାଙ୍କ ସୁଖ ଦୁଃଖରେ ଦୁଃଖୀ ହବ, କିନ୍ତୁ ତାଙ୍କ କିଛି ହେଲ୍ପ ବି କରିପାରିବେନି। ଜଣେ ଖାଇବାକୁ ଜଣକୁ ଦେଇପାରିବ, ତାର ମାନସିକ ଯନ୍ତ୍ରଣା ତାର ଯୋଉ କର୍ମଫଳ ସେଟା କେମିତି ଆମେ ନେବା? ସେଥିପାଇଁ ସେଟାକୁ ଭଗବାନ ସହିତ ରିଲେଟେଡ୍ କରାଯାଏ, ଆତ୍ମା ସହିତ। ଆମର ଏଟା ଗୋଟେ ବିପରୀତ ଦିଗର ଟିଚିଂସ ଗୁଡା, ସ୍ତ୍ରୀଟା ତୁମର, ତୁମେ ତାଙ୍କୁ ଗ୍ରହଣ କରିଛ, କିନ୍ତୁ ସେ ହେଉଛି ଭଗବାନଙ୍କର। ଏ ବୁଦ୍ଧି ଆଣିବାକୁ କେତେ କଷ୍ଟ, ଏଟା ବିପରୀତ ବା ସବୁ ଓଲଟା ପାଣିଟାକୁ ବନ୍ଧ କରି ଓଲଟା ଦିଗରେ ଆମେ ଦଉଛେ। ପୁତ୍ର ତୁମର, ସାଧାରଣ ଲୋକଙ୍କ ମୋ ପୁଅ, କିନ୍ତୁ ତୁମେ ଭକ୍ତ ହବ, ତୁମେ କଣ କହିବ ଭଗବାନଙ୍କର, କାରଣ ଏଟା ସବୁ ଆତ୍ମ ସମ୍ବନ୍ଧ ଅବିନାଶୀ ତତ୍ ବିଧି। ସେଇଟାକୁ କେବଳ ଆଣିବା ପାଇଁ ଗୋଟେ କେତେ ବଡ ବଡ ଭଗବାନଙ୍କୁ ନିଜେ ଗୀତା କହିବାକୁ ପଡ଼ିଲା ଅର୍ଜୁନ, କେବଳ ଏଇ ମୃତ୍ୟୁକୁ ନେଇକି ଏମାନଙ୍କର ମରଣ ହେଇଯିବ। ଭଗବାନ ଦୁଇଟା ଜିନିଷ ଦ୍ୱିତୀୟ ଅଧ୍ୟାୟରେ ଦୁଇଟା ଜିନିଷକୁ ରେଫର କଲେ, ମୃତ୍ୟୁ ହେଉଛି ନିଶ୍ଚିତ ଆଉ ଆତ୍ମାର ମୃତ୍ୟୁ ନାହିଁ। ଆତ୍ମାଟାକୁ ଶରୀର ସହିତ ଶରୀରଠାରୁ ପୁରା ଅଲଗା। ଆମ ଭକ୍ତମାନଙ୍କର, ଆମେ ଭକ୍ତ ହେଲା ପରେ ବି ଆମର କଣ ସେ ସ୍ଥିତି ଆମ ଆତ୍ମସ୍ଥିତି ଯାଇପାରୁଛେ? ଯାଇପାରିଲେନି। ଯେ ଆମେ ହଉଛେ ଆତ୍ମା, ଆମର କୌଣସି ଏଇଟା ତ ପ୍ରବାଦ କୁହନ୍ତୁ, ଥିଓରିଟିକାଲ କହିହବ, କିନ୍ତୁ ପ୍ରାକ୍ଟିକାଲ ଷ୍ଟେଜ୍ ହେଉଛି ଏଇଟା ବହୁତ କଷ୍ଟ। କାହିଁକି ଯେପର୍ଯ୍ୟନ୍ତ ଆମେ ସ୍ପିରିଚୁଆଲି ଆଟାଚ୍ଡ ନ ହବା, ଆଧ୍ୟାତ୍ମିକ ଗୁରୁବର୍ଗ ଆଚାର୍ଯ୍ୟବର୍ଗଙ୍କ ସହିତ ଯୁକ୍ତ ନ ହବା, ତାଙ୍କ ପାଖରୁ କିଛି ଗୋଟେ ଶକ୍ତି ନ ପାଇବା, କୃପାଟା ନ ପାଇବା, ଆତ୍ମାର ଯେଉଁ ଆବରଣ ଗୁଡ଼ାକ ରହିଲା କ'ଣ, ବିଷୟ ଅଭିଳାଷ ବାସନା, ତାର ବାସନା ବି ରହୁଛି ନା, ସଟଲ ଡିଜାୟର୍ସ ରହୁଛି, ସେଟା ଯାଇପାରୁନି, ସେଟା ଯାଇପାରୁନି। ସେଥିପାଇଁ ଗୋଟେ ନିର୍ମଳ ଭଜନ, ଯୋଉଟା ଗୋଟେ ନିର୍ମଳ ଭଜନ, ଏ ଆକାଶଟା ସୂର୍ଯ୍ୟ ଦେଖାଯାଉଛନ୍ତି, କିନ୍ତୁ ସୂର୍ଯ୍ୟ ପୁଣି ନିର୍ମଳ ଦେଖାହେବେ, ଚନ୍ଦ୍ରମା ଦେଖାଯାଉଛନ୍ତି କିନ୍ତୁ ଚନ୍ଦ୍ରମା ନିର୍ମଳ ଦେଖାହେବେ। ସେଟା ଆମେ ଭଜନ କରୁଛୁ, କିନ୍ତୁ ନିର୍ମଳ ଭଜନ ଯୋଉଟା, ଯୋଉଟାକି ଅଳ୍ପ ମୁଁ ଆଜି ସେ କାହାକୁ ଗୋଟେ ସକାଳେ ଖରାବେଳେ କିଏ ଫୋନ୍ କରିଥିଲେ, ମୁଁ ତାକୁ କହୁଥିଲି, ବୁଝାଉଥିଲି, ମୁଁ ଦେଖ ବାପା ଆମକୁ ଆଜି ଆଚାର୍ଯ୍ୟମାନେ ଷୋଳମାଳା ଜପ କରିବା ପାଇଁ କହିଲେ, କେତେ 2 ଘଣ୍ଟା, କାହିଁ କେବଳ ନାମର ଏତେ ଶକ୍ତି ରହିଛନ୍ତି, ସେ ସବୁ ନା, ସେ ତ ଦର୍ପଣ ମାର୍ଜନ, ସବୁ ମାର୍ଜନ କରି ଭାବ ଉଦୟ କରିବେ, ଶେଷ ପର୍ଯ୍ୟନ୍ତ ପ୍ରେମଟା ଦେବେ ନା। କିନ୍ତୁ ତୁମେ ଚିନ୍ତା କରି ଦେଖ, ପୂର୍ବରୁ ଯୋଉ ସବୁ ମଠ କରୁଥିଲେ ବା ଯାହାର ଠାକୁର ଥିଲା ବିଗ୍ରହ ଥିଲା, ଗୋସ୍ୱାମୀ ତ ସେମାନେ ଲକ୍ଷ ଲକ୍ଷ ନାମ କରୁଥିଲେ, ସାଧାରଣ ଯୋଉ ଗୋସ୍ୱାମୀମାନଙ୍କ ପରେ ଯୋଉ ମଠ ମନ୍ଦିର ଗୌଡ଼ ପରମ୍ପରାରେ ଥିଲା, ସେମାନେ ନିଜେ ରୋଷେଇ କରୁଥିଲେ, ମଠରେ ଯେତେବେଳେ ଜଣେ ଦୁଇ ଜଣ ରହୁଥିଲେ, ବାବା ନିଜେ ଭିକ ମାଗିବା ପାଇଁ ଯାଉଥିଲେ, ସେ ନିଜେ ଭିକ ମାଗିବା ପାଇଁ ଯାଉଥିଲେ। ମୁଁ କହୁଥିଲେ ମଝିରେ କହୁନଥିଲେ, ସେ ଯୋଉ ଆସିଥିଲେ ଜଣେ, ସେମାନେ ଆମ ମହାପ୍ରଭୁ ସମ୍ପ୍ରଦାୟ ହେଲେ ବି ଅଲଗା ଟିକେ ସହଜା ଯାହା କହୁଥିଲେ ଆମର, ସେ ତେବେ ରହିଲେ ତାଙ୍କ ଠାକୁର ପୁଣି କଥା କହିଦେଉଛି, ସେ ବେଶୀ ଲୋକ ରୋଷେଇଆ ରୋଷେଇଆ ଯେତେବେଳେ ରୋଷେଇ କରୁଛି, ବେଶୀ ଲୋକ ପଳେଇ ଆସିଲେ, ବେଶୀ ଲୋକ ପଳେଇ ଆସିଲେ ଲୋକକୁ 2ଟା କାମ କରିବାକୁ ପଡ଼ିବ, ପାଣି ମିଶେଇବାକୁ ପଡ଼ିବ ନା ରାଗ ମିଶେଇବାକୁ ପଡ଼ିବ। ସେ ରୋଷେଇଆ, ସେ କହିଲା ମୁଁ 2 ଥର କି ରୋଷେଇ କରିବି, ମୁଁ ଭୋଗ ଲଗେଇଲିଣି ଆଉ ଭୋଗ ରୋଷେଇ ସାରିଲେଣି, ଆସି ବାବା ଯିଏ କାରଣ ମଠକୁ ଯିଏ ଆସିବ ସବୁବେଳେ ମନ୍ଦିରଟା ଆମର ଭକ୍ତିନାଥ ଠାକୁର ପ୍ରଭୁପାଦଜୀ ମହାରାଜ କହୁଛନ୍ତି, ମନ୍ଦିରଟା କେବେ ମଠବାସୀ ଭାବିବେ ନା, ଏଟା ଆମର ନିଜର ଘର ବୋଲି, ମଠବାସୀ କେବେ ଏଇଟା ଭାବିବେନି, ସେଇଟା ଭାବିକି ଗୃହସ୍ଥମାନଙ୍କୁ କେବେ ଘୃଣା କରିବେନି, କିମ୍ବା ଗୃହସ୍ଥମାନେ କେବେ ମଠବାସୀଙ୍କୁ ହୀନ ଦୃଷ୍ଟିରେ ଦେଖିବେନି, କାରଣ ଆମମାନଙ୍କର ଭାଗ୍ୟ ଯେ ମାନେ ଚବିଶ ଘଣ୍ଟା ଯାହା ଭାବନା ଥାଉ ଭଗବାନ ପାଖରେ ଗୋଟେ ପଡ଼ିକି ରହିଛନ୍ତି। ସେ ବଡ଼ ବଡ଼ ଆଚାର୍ଯ୍ୟମାନଙ୍କର ଷ୍ଟେଟମେଣ୍ଟ ସବୁ, କାରଣ ଆମେ ଯେଉଁଟା କରିପାରୁନେ ସାଧୁଟା ସେଇଟା କରିପାରୁଛି। ତାର ଗୋଟେ ଜୀବନ ବାପ ମା ତାର ବି ଅଛି ନା, ସେ ଛାଡ଼ିକି ଆସେ ଯାହା ତ ତାର ଯେତିକି ଭଜନ କରୁଛି ଗୋଟେ ପଡ଼ିକି ରହିଛି। ଆଉ ଗୃହସ୍ଥମାନେ ବ୍ରହ୍ମଚାରୀମାନେ ସେ କେବେ ଭାବିବେନି ଯେ ଆମ ମଠକୁ ଯିଏ ଆସୁଛି ସେମାନେ ହଉଛନ୍ତି ହୀନ ଲୋକ, ସେମାନେ ଘରେ ରହିଛନ୍ତି ନାଇଁ, ଏଇଟା କାରଣ ସେ ହେଉଛନ୍ତି ଭକା ପାଖକୁ ଆସୁଛନ୍ତି, ଆମ ପାଖକୁ ଆସୁନାହାନ୍ତି, ଭଗବାନ ପାଖ, ଏଇଟା ଭଗବାନଙ୍କ ଘର। ସେ ଷ୍ଟେଟମେଣ୍ଟ ଦେଇଛନ୍ତି ସାଧୁମାନେ ପୂର୍ବ କାଳରେ ବହୁତ ସୁନ୍ଦର ସଂସ୍କାର ଥିଲେ, ଏତେ ସୁନ୍ଦର ମାନେ ତାଙ୍କର ସ୍ୱଭାବ ସବୁ ଥିଲା। ଆମେ ଏତେ ଭଜନ ଏତେ ଷ୍ଟ୍ରିକ୍ଟ ରୁଲ୍ସ ରେଗୁଲେସନ, ମଙ୍ଗଳାରତୀ ଉଠରେ, ଆରେ ସେତେବେଳକୁ ବାବା ମଙ୍ଗଳାରତୀ କରୁଥିଲେ ପାଞ୍ଚଟାରେ ଉଠିଲା ବେଳକୁ ସେ ବୁଢ଼ା ଲୋକ ତାଙ୍କ ଉଠିବେ, ତାଙ୍କ ଘଣ୍ଟିଟିଏ ବଜେଇ ଦେଉଥିଲେ। ମନଟା ଏତେ ନିର୍ମଳ ଥିଲା, ମନରେ ଏତେ କୁଟ କାପଟ ନଥିଲା, ହିଂସାବାଦ ନଥିଲା। ଆମେ ଯେତେବେଳେ ମନଟା ନିର୍ମଳ ନ ହବ ଆମେ ଗୋଟେ ଭଲ ପାଇବାଟା ଗୋଟେ ମଣିଷ ବି ଭଲ ପାଇପାରିବାନି, ଭଗବାନ କିନ୍ତୁ ଭଲ ପାଇବ। ତୁମେ ଦେଖ ତୁମ ମନ ନିର୍ମଳ ନାହିଁ, ତୁମ ସ୍ତ୍ରୀକି ତୁମେ ଭଲ ପାଇପାରିବ, ତୁମ ପିଲାଟାକୁ ଭଲ ପାଇପାରିବ, ଭଗବାନ କିନ୍ତୁ ଭଲ ପାଇବ। ମୋତେ ଫ୍ୟାକ୍ଟ ଗୁଡ଼ାକ ମୋତେ ଲାଗୁଛି ଆମେ ଯେଉଁ କହୁଛୁ ଭଗବାନ ଭଲ ପାଇବାଟା ପସିବଲ ହୁଅନ୍ତୁ, ତୁମେ କେତେ ଚାଣ୍ଟିଙ୍ଗ କଲେ ହେଇପାରିବ ନା? ତୁମେ ଗୋଟେ ଗୋଟେ ମଣିଷଟାକୁ ଦେଖୁଛ ଖାଉଛ ପିଉଛ, ତାକୁ ତା ହୃଦୟ ଭିତରେ ତୁମେ ପଶିପାରୁନ, ତାକୁ ଟିକେ ଭଲ ପାଇପାରୁନ। ହଁ, ସେ ତା ଦୋଷ ଥିଲେ ବି ଏ ପିଲାଟିରେ ଗୋଟେ ଭଲ ଗୁଣଟା ଅଛି। ସେତିକି ଆମ ମନ ଗୋଟେ ଯେଉଁଟା ଦେଖୁଛେ ସେ ଗୋଟେ ଭଲ ଗୁଣ, ସେଇଟାକୁ ଆମ ମନ ଗ୍ରହଣ କରିପାରୁନି, ଭଗବାନ ପାଇଯିବା ଆମେ ଆହୁରି କାହା ହୃଦୟଟା ଦୂଷିତ ହେଇଗଲାଣି, କଳୁଷିତ ହେଇଗଲାଣି। ସେଥିପାଇଁ ଆମକୁ ଆଚାର୍ଯ୍ୟ ମାନେ ଏତେ ଷ୍ଟ୍ରିକ୍ଟ ପ୍ରିନ୍ସିପଲ ଦେଲେ ନା, ଏତିକିଟା ଆମର ଆସିବାକୁ ପଡ଼ିବ, ଗୁରୁ ପୂଜା ଆସିବାକୁ ପଡ଼ିବ, ମଙ୍ଗଳାରତୀ ଆସିବାକୁ ପଡ଼ିବ। ଆଚ୍ଛା, ପୂର୍ବ କାଳରେ ସେମା କହୁଥିଲି ସେ ବହୁତ ସୁନ୍ଦର ସଂସ୍କାର, ସେ ତ ଅଲଗା ଆମ ମହାପ୍ରଭୁ ଧାରା ଦେଲେ ବି ଟିକେ ସହଜ ସଜା ଦେଲେ ବି ଦେଖନ୍ତୁ ଭଗବାନ ତାଙ୍କୁ କେମିତି କହୁଛନ୍ତି। ସେ ରୋଷେଇ ତାର କ'ଣ କଲା, କଲା ଏତେ ଲୋକ ଦଶ ଜଣ ଆସିକି ପହଞ୍ଚିଗଲା, ବାବା ମାନେ ମଠ ମାନେ ମନ୍ତ୍ର ଦେଇଥିବା ମାନେ ତୁମେ କିଛି କହିପାରିବନି, ଆଜି ଗୃହସ୍ଥ ଲୋକ ଆସିକି ପହଞ୍ଚିବେ, କାରଣ ସେ କାହାକୁ ଦେଇଯିବେ, ମଠଟା ତାଙ୍କ ଘର ନା ଆଉ, ମଠଟା ହେଲା ସର୍ବସାଧାରଣମାନଙ୍କର ଘର। ସେଥିପାଇଁ ପ୍ରଭୁପାତ କହୁଥିଲେ ମୋର ମନ୍ଦିରର 10 କିଲୋମିଟର ରେଡିଏସ ଭିତରେ କିଏ ଯେମିତି ଉପବାସ ନ ରହେ, କାରଣ ଏମାନେ ସବୁ ଭଗବାନଙ୍କର, ଏତେ ତାଙ୍କର ସବୁ ଉଦାର ମନ। ସାଧୁମାନେ ସବୁ ଏମିତି ସବୁ ହୀନ ଭାବନା ନୁହେଁ, କିଏ ଗୋଟେ ମଠକୁ ଆଇଲା କ'ଣ କଲା, ଇଏ ଖାଇଲା ସେ ନେଲା, ଏସବୁ ଭଗବାନ ଖୁସି ହେବେନି, କାରଣ ଦଉଛନ୍ତି କିଏ, ଆମେ କିଛି ଏଠି କରୁନେ, ଆମକୁ କିଛି ଭଗବାନ ଦଉଛନ୍ତି ନା ଆଉ। ତେଣୁ ଆମର ଯେତିକି ସାମର୍ଥ୍ୟ ଆମେ ସମସ୍ତଙ୍କୁ ସାହାଯ୍ୟ କରିବା ଦରକାର, ଯିଏ ବି ଆସୁଛି ତାକୁ ଯେତିକି ଆମେ ପାରିବା, କି ଅବେଳା ଆସିଲେ ତାକୁ ଫଳଟିଏ ଦେବାକୁ ପଡ଼ିବ, ଫୁଲଟିଏ ଦେବାକୁ ପଡ଼ିବ, ଜଳଟିଏ ଦେବାକୁ ପଡ଼ିବ। ଆସିବେ ତ ଜଣେଇ ନାହାନ୍ତି ଏକାଥର 20 ଜଣ ଆସି ପହଞ୍ଚିଗଲେ, ଏଇବା ଏଇ ପାରାଦୀପ ପାଖରେ ସେ ମଠ 20 ଜଣ ଆସି 20 ପହଞ୍ଚିଲେ, ରୁଷିଆକୁ ବାବା ଅର୍ଡର ଦେଲେ ଆସିଲେ 20 ଜଣ ତୁଟି ଆଉ ରୋଷେଇ କର। ସେ କହିଲା ମୁଁ ସବଜି କରିସାରିଲେଣି, ଡାଲି କରିସାରିଲେଣି, ଆଉ କହିଲାନି, କାରଣ ମୋ ମହନ୍ତୁ କହିଲେ ମୋର ଡବଲ ରୋଷେଇ କିଏ କରିବ, ସେ ଲଙ୍କା ଗୁଣ୍ଡ ବେଶୀ କରିକି ଛାଡ଼ିଦେଲା ଡାଲିରେ ସବ୍ଜିରେ, ହେଲେ ପାଣି ମିଶାଇଲେ ଧରା ପଡ଼ିବ, 20 ଜଣ ହେଇଗଲେଣି, ଲଙ୍କା ଗୁଣ୍ଡ ମିଶାଇଦେଲେ କ'ଣ ଆଉ ବେଶୀ ଖାଇପାରିବେନି ଆଉ କ'ଣ, ତା ଲଙ୍କା ଗୁଣ୍ଡ ମିଶାଇଦେଲା, ଅର୍ଣ୍ଣଟା ଅଧିକା ପକାଇଦେଲା। ଠାକୁରଙ୍କୁ ଭୋଗ ଲଗେଇଛନ୍ତି ଆଗରୁ, ଭଗବାନଙ୍କୁ ଭୋଗ ଲଗେଇ ସାରିକି ଆସିକି ରୋଷେଇ କରିସାରିଲେ ରୋଷେଇ ଆସିକି ଠାକୁରଙ୍କୁ ପ୍ରଣାମ କରିକି ଯିବ, ପ୍ରଭୁ ମୁଁ ଏଠି ରୋଷେଇ କରିଛି, ଯାହା ଭଲ ମନ୍ଥିବ ଆପଣ ପାଇବେ, ଜଣେଇବ ସେ ରୋଷେଇ ଘରୁ ବି ଜଣେଇବାକୁ ପଡ଼ିବ, ମହନ୍ତ ସେ ଆସି ଦେଖିକି ଯିବ ଭଗବାନ ଆଜି ଭୋଗ ଲାଗିଛନ୍ତି ପ୍ରଭୁ ଠିକ୍ ଅଛନ୍ତି କି ନାହିଁ। ବିଗ୍ରହ କ'ଣ ଆମର କାଠ ବାସନ ନା କ'ଣ, ଆମେ ଠାକୁର ନେଇ ସବୁ ଖେଳିବା, ତାଙ୍କୁ ଆମେ ଏମିତି ବ୍ୟବହାର କଲେ ତୁମ ହୃଦୟରେ ଭାବ ନ ରହିଲେ ତୁମର କିଛି ଭକ୍ତି ବି ହେବନି, ମନଟା ନିର୍ମଳ ହେବନି। ଆଉ ଏଇ ଶରୀର କଥା ମୁଁ କହୁଛି, ଶରୀର ଚିନ୍ତାରେ ଆମେ ଯାଇପାରୁନେ, ଶରୀର ଆତ୍ମାକୁ ଆମେ ଡିଫରେନ୍ସ ଦେବୁନି, ଆମେ କ'ଣ ଉପରକୁ ଯିବା, ଗୋଟେ ଜୀବ ସହିତ ଆମେ ମନୁଷ୍ୟ ସହିତ ବ୍ୟବହାର କରିକି ତାର ଆନ୍ତରିକ ବୃତ୍ତିଟାକୁ ଆମେ ଜାଣିପାରୁନେ, ସେ ସୁଖର ଅଛି କି ଦୁଃଖର ଅଛି, ସେ ଏମିତି ତାକୁ କେମିତି କ'ଣ କରାଯାଇପାରିବ ସେତିକି ଆମେ କରିବା, ପ୍ରଭୁ କେମିତି ପାଇବା। ମହନ୍ତ ତଳେ ଆସିଲେ ଆରତୀ କରିବା ପାଇଁ, ଆରତୀ ଦର୍ଶନ କରିବା ପାଇଁ 12ଟା ବେଳେ ପ୍ରଣାମ କରିବାକୁ ଆସନ୍ତି, ଆସି ପ୍ରଣାମ କରି ଦେଖିଲା ଠାକୁରଙ୍କ ଆଖିରୁ ସବୁ ଲୋଭ ହେଉଛି, ପଚାରିଦେଲେ ଆଉ ଭୋଗ କିଏ ରୋଷେଇ କରୁଛି, ଠାକୁର ଆଜିଙ୍କର ଝାଳ ସବୁ ବୋହି ପଡ଼ିଲାଣି, ଲଙ୍କା ରାଗ ଖାଇଦେଲେ କ'ଣ ହବ, ଲୋ ବୋହିବ ଝାଳ ବୋହିବ, ପଚାର କହିଲେ ଆଜ୍ଞା ଏମିତି ଆଉ, ସତ କଥା କ'ଣ କରୁଛୁ କିରି, ଆଜି କ'ଣ ରୋଷେଇ କରୁଛୁ, ସେଥିପାଇଁ ଠାକୁରଙ୍କର ରାଗ ହବ, ଆମେ ସବୁ ଜାଣିନେ ଆଗରୁ ଜାଣିନଥିଲେ, ବେଶୀ ନାହିଁ ଠାକୁରଙ୍କୁ ଅଧିକା ରାଗ ଦିଆଯିବନି, ଟିକେ କଷି ଲଙ୍କା ବେଶୀ ରାଗ ହବନି, ଭଗବାନ ଏମିତି ନୁହନ୍ତି, ଆମର ଏ ଜଗତରେ ନା ଭଗବାନ ଆମର ଜଗନ୍ନାଥ ମନ୍ଦିର ଗୋଲମୋର୍ଚ୍ଚା ଲାଗୁଛି, ଅଧିକା ରାଗଟା ଭଲ ନାହିଁ କିନ୍ତୁ ଅଳ୍ପ ଟିକେ ଦିଆଯିବ। କ'ଣ କରୁଛୁ କିରେ, ନା ଆଜ୍ଞା ଆପଣ ତ ହଠାତ୍ ଏମିତି କହିଲେ, ମୁଁ ସବଜି ଡାଲି କରିସାରିଲେଣି, ଭୋଗ ଲାଗିବା ବେଳେ ହେଲାଣି, ପୂଜାରେ ଆସି ମୋତେ ଗାଳିଦେବ, ମୁଁ ଲଙ୍କା ଗୁଣ୍ଡ ଆଜ୍ଞା ଛାଡ଼ିଦେଇ ଜୋର, ଆଉ ଲଙ୍କା ଗୁଣ୍ଡ ଛାଡ଼ିଦେଲେ ସେ ତ ଟିକେ ଖାଇବେ ବଳିଲା ସବ୍ଜି ଆଉ କ'ଣ, ତୁ ଏହା କଲୁ ସେସବୁ, ଠାକୁର ଲଙ୍କା ଗୁଣ୍ଡ ଆଖିର ଲୁହା ଆସୁଛି, ତୁ କରୁଛୁ କିଛି ଆଉ ନା, ହଁ ଆଜ୍ଞା ମୁଁ କରୁଛି। ଜଣେ ଭଗବାନଙ୍କର ଭଗବାନଙ୍କୁ ଦେଖି ଜାଣିପାରୁଥିଲେ, ସେମାନେ କ'ଣ ଏମିତି ଷୋଳମାଳ ଜପ କରୁଥିଲେ, ଜଣେ ବାବା ଭିକ ମାଗିବା ପାଇଁ ଯାଉଥିଲା, ଆଣୁଥିଲା ରୋଷେଇ କରୁଥିଲା ନିଜେ ନା, ଆଉ କାଠ ଜାଳ କ'ଣ କି ଆଣି ଦେଇ ଦେଉଥିଲେ, କୋଉ ଗାଁ ଲୋକ କେତେବେଳେ ଡାଲି ଚାଉଟିଏ ଦେବେ, ନହେଲେ ନିଜେ ଯାଇକି କବାଟରୁ କଦଳୀ ଟିକେ ଆଣୁଥିଲେ, କାହାକୁ ମାଗିକି ଆଣୁଥିଲେ। ସେମାନେ ଏତିକି ରୋଷେଇ କରିକି ଭଗବାନଙ୍କୁ ଡାକିକି ସେମାନଙ୍କ ସାଙ୍ଗେ ଭଗବାନ କେମିତି କଥାବାର୍ତ୍ତା କରୁଥିଲେ, ସେମାନଙ୍କୁ ଭଗବାନ କେମିତି ତାଙ୍କୁ ଏ ଜିନିଷ କହିଦେଉଥିଲେ। ସେମାନଙ୍କ ମନ ହେଲା ନିର୍ମଳ, ନିର୍ମଳ ମନ ନା। ଆଉ ତେଣୁ ଆମର ଯେହେତୁ ସାଧନ ଭଜନ ଗୁଡ଼ା ରଖାଗଲା, ମନଟା କାହିଁ ନିର୍ମଳ କରିବ ନା, ମନ ବିଷୟରେ ଆସକ୍ତି ରହିଲା, ବୁଦ୍ଧିଟା କ'ଣ ହେଇଗଲା, ଯେଉଁ ବୁଦ୍ଧିଟା ସେ ବିଷାସକ୍ତ ହେଇଯାଇଛି, ବ୍ୟବସାୟ ପାଇଁ ବୁଦ୍ଧି ଆଉ ତାର ରହୁନି, ବୁଦ୍ଧିଟା ସବୁଆଡ଼େ ବହୁ ବହୁ ଶାଖା ହେଇଗଲା ନା। ମୁଁ ହେଉଛି ଆତ୍ମା, ମୋର କାମ ହେଉଛି ମୁଁ କେବଳ ଭଗବାନ ସମ୍ବନ୍ଧରେ ରହିବି। ଆଉ ଜଣେ ଗୃହସ୍ଥ ବିଷୟ ଚିନ୍ତା କରିବି, ମୋର ପିଲା ଛୁଆ ବି ଅଛନ୍ତି, ମୁଁ କେମିତି ପୁଣି ଚଳିବି ନା। ମୁଁ ଯେଉଁ କର୍ମ ଗୁଡ଼ା କରୁଛି, ମୁଁ ଯେଉଁ ସର୍ଭିସ୍ କରୁଛି, ମୁଁ ଯେଉଁ ଏସବୁ କୃଷ୍ଣ ସମ୍ବନ୍ଧ, ଆମ ସବୁ କୃଷ୍ଣ ସେଇ ତ ସମ୍ବନ୍ଧ, ସବୁ ସମ୍ବନ୍ଧ ଆମର, ମୋର ଆଉ ସମ୍ବନ୍ଧ କିଛି ନାହିଁ, ସବୁ କୃଷ୍ଣ। ପିଲାଟା ହେଲେ ବି ମୋର, ପୁଅଟା ହେଲେ ବି କୃଷ୍ଣଙ୍କର, ଆଉ କୃଷ୍ଣ ଦେଇଛନ୍ତି ଆଉ। ମୋର ଯେମିତି ଦେହ ସମ୍ପର୍କଟା ପ୍ରବଳ ନ, ଦେହଟା ଛାଡ଼ୁନି, ଦେହ ସମ୍ପର୍କଟା ଛାଡ଼ୁନି, ଦେହଟା ଆମର ନିଜର ନିଜକୁ ଧରିଦେଉଛି, ଆତ୍ମା ତାର ସାଙ୍ଗ ହେଇଯାଇଛନ୍ତି ମନ ସାଙ୍ଗରେ। ତେଣୁ ଏଇ ଯୋଉ ଏଇ କଥାରେ ପଡ଼ିଥିଲା ମଲା ପହା, ମଲ ଭଗବାନଙ୍କର ଯଶ ହେଉଛି ମଳ ଅପହା। ଯେତେବେଳେ ଭଗବାନଙ୍କର ଯେତେବେଳେ ଦେଖିବେ ଆବିର୍ଭାବ ହେଇଛନ୍ତି, ଏ ଶବ୍ଦ ସବୁବେଳେ ଆସିଥିବ, ଯଶ ଶବ୍ଦକୁ ସବୁବେଳେ ଭାଗବତ ଲାଗିଥିବ। ଭଗବାନଙ୍କର କାରୁଣ୍ୟତା, ଭଗବାନଙ୍କର ବଦାନ୍ୟତା, ଭଗବାନଙ୍କର ମାଧୁର୍ଯ୍ୟତା, ଭଗବାନଙ୍କ କେମିତି ଭକ୍ତବତ୍ସଳତା, ଆକୁ ସବୁବେଳେ ଯଶ, ଏଇଟା ହେଉଛି ଯଶ। ଆମର ଆମର ଭାଗବତ କଥାର ଗୋଡ଼ି ପରମ୍ପରାରେ କଥାର ଆମର ପ୍ରାଧାନ୍ୟତା କ'ଣ ରହେ, ଅନ୍ତରରେ ଥିବା ଅନର୍ଥଟାକୁ ଏ ତତ୍ତ୍ୱଜ୍ଞାନ ଦ୍ୱାରା ତାକୁ ସବୁବେଳେ ଚେଷ୍ଟା କରାଯାଏ, ସେ ଅନର୍ଥଟାକୁ କେମିତି ବିଦୂରିତ ହଉ। କାରଣ ଅନର୍ଥ ଥିଲା ବେଳେ ଆମେ କୌଣସି ଲୀଳା ରସ ରୂପ ମାଧୁର୍ଯ୍ୟ ଏଗୁଡ଼ା କିଛି ଗ୍ରହଣ କରିପାରୁଛେ, ସେଥିପାଇଁ ତତ୍ତ୍ୱ ଦ୍ୱାରା ତାକୁ ଗୋଟେ ଅନର୍ଥଟା ଗୋଟେ ହାର୍ଡ ଷ୍ଟୋନ୍ ଯେମିତି ଗୋଟେ 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 ପଥରଟା ରହିଛି, ସେ ଅନର୍ଥଟା ସେ ପଥର ଭଳିଆ, ପଥର ଦେହରେ ତୁମେ ଯେତେ ଭଲ ବୀଜ ପକେଇବ ସେ କ'ଣ ମନେ ଗଛ ଉଠିବ, ସେଥିପାଇଁ ପ୍ରଥମେ ହେଲା ତାକୁ ମେଲ୍ଟ କରାଯାଏ। ସେଥିପାଇଁ ସେ ଲେଖିଲେ ତ ସିଦ୍ଧାନ୍ତ ବୋଲିଆ ଚିତେ ନା କର ଅଲସ ଏହା ଏତେ କୃଷ୍ଣ ଲାଗେ ସୁଦୃଢ଼, ଏଇଟା ଅଳସା କରଣ, ସିଦ୍ଧାନ୍ତଟା ସବୁ ଶୁଣିନିଅ। ଶୁଣିଦେଲା ପରେ କ'ଣ ହବ, ଆମର ଲାଇଫ୍ରେ ବିଭିନ୍ନ ବିଭିନ୍ନ ଷ୍ଟେଜେସ୍ ଆସୁଛି, ଯେଉଁମାନେ ସିଦ୍ଧାନ୍ତ ଶୁଣୁନାହାନ୍ତି ସେ ହଡ଼ବଡ଼ ହେଇଯିବେ। ତୁମେ ତ କିଛି ତୁମ ପାଇଁ ତ ସବୁ ବ୍ୟବସ୍ଥା, ତୁମେ ଆସିକି ପଚାରୁଛ, ମୁଁ ଏଇ କାଲି ଆସିଲା ବେଳେ କାରଣ ଏଇ ଯେଉଁ ମୋତେ ସବୁ ପଚାରନ୍ତି, ମୁଁ ସବୁ ଏଇ ଯେଉଁ ଯାଇଥିଲି ସବୁବେଳେ ତୁମେ ଖାଇବାକୁ ବି ଦେବେନି, ପିଲାମାନେ ବାହାରିବ ମାନେ ତୁମେ ମହାରାଜ ଗୋଟେ କ୍ୱେଶ୍ଚିନ୍ ଅଛି ମାନେ। ମୁଁ ସେ ଚିନ୍ତା କରୁଥିଲି ଏ ଫ୍ଲାଇଟ୍ରେ ଆସିଲା ବେଳେ, ଦେଖ ଆମେ ଗୁରୁଙ୍କୁ ଗୋଟେ କଥା ପଚାରୁନୁ ଜୀବନରେ କେବେ, ଆମେ ଗୁରୁଦେବ କେବେ ପଚାରୁନୁ ତ ଆମ ଜୀବନରେ। ଆଜିକାଲି ଯେଉଁ ଛୁଆ ସବୁ ତୁମେ କେତେ ଶୁଣିଲେଣି, ହଜାର ପ୍ରବଚକ, ହଜାର ମାନେ ଯାହା କୁହନ୍ତି ୟୁଟ୍ୟୁବର ଟ୍ୟୁଟର ସବୁ ହେଇଗଲେଣି, ଶିକ୍ଷକ ଯେମିତି କୋଚିଂ ଦେଉଛନ୍ତି, ସେଗୁଡ଼ା ଶହ ଶହ ସଂସ୍ଥାର, ଶହ ଶହ ଆମ ସଂସ୍ଥାର କେତେ ଶୁଣିବାକୁ ମିଳୁଛି। ଜଣେ ଚାହିଁଲେ ବି ଯଦି ଜଣେ ସିରିୟସ୍ ଲୋକ ତାର ସେ ପ୍ରୋଗ୍ରେସ୍ କରିପାରିବ, ଶିଖିପାରିବ। ଆମ ବେଳେ କିଛି ନଥିଲା, ଆମ ବେଳେ ରେକର୍ଡିଂ ଏ ଯେଉଁ କ'ଣ କ୍ୟାସେଟ, ସିଏ ପୁଣି ସବୁଠୁ ଯିଏ ପୁରୁଣା ଲୋକ ଥିବ ତା କଥା ଗୋଟେ କ୍ୟାସେଟ ରେକର୍ଡ ଦେଉଥିବ, ଆମକୁ ଟଙ୍କା ପାଞ୍ଚ ପଇସା ବି ନଥିଲା, କୋଉ ଗୃହସ୍ଥକୁ ମାଗିବିନୁ। ଆମକୁ ଜୀବନରେ ଗୁରୁଙ୍କୁ କିଛି ପ୍ରଶ୍ନ ପଚାରୁନୁ, ଏମିତି ପଚାରିଦେବ ଆଜ୍ଞା ମୋର କାହିଁକି ଭଜନ ହଉନି, ମୁଁ କେମିତି ବ୍ରହ୍ମଚାର, ଏଗୁଡ଼ାକ କିଛି ନାହିଁ, ଆମର କିଛି ନଥିଲା ସେ। କିନ୍ତୁ ବର୍ତ୍ତମାନର ସମୟଟା ପୁରା କ୍ଷିପ୍ର ବେଗରେ, କାରଣ ପୁରା ଯେତେ ଏଭଳି ଭାବରେ ହେଇକି ଆସୁଛି, ସମାଜର ସଂସ୍କାର ଏଭଳି ବଦଳି ଯାଉଛି, ଆମମାନଙ୍କର ଯାହା କୁହନ୍ତି କ'ଣ ଭଜନ ସହିତ ତାଳ ଦେଇକି ବଞ୍ଚିବାର ଯେଉଁ ଇଏଟା, ସେଇଟା ବି କମିଯାଉଛି। କାହିଁକି କମିଯାଉଛି, ଆମେ ଭକ୍ତ ହେଇଯାଉଛି କିନ୍ତୁ ତତ୍ତ୍ୱ ଜିନିଷ ଗୁଡ଼ାକ ଜାଣୁନି। ଆମେ ଗୁରୁଦେବ ପାଖରୁ ଏଇଟା ସବୁ ଶୁଣିଥିଲୁ ବୋଲି ଆମେମାନେ ଜୀବନ ଆମେ ସବୁ ଯେତିକି କଷ୍ଟ ଶୋଇଛୁ, ତୁମେ ଗୋଟେ ଦିନ ବି ଶୋଇପାରିବନି, ଗୋଟେ ଦିନ ବି ଶୋଇପାରିବନି। ଯେତେ ଚ୍ୟାଲେଞ୍ଜେସ୍, ଯେତେ ସେବା, ଯେତେ ଯେମିତି ବୁଲା ବୁଲି କୁଆଡ଼େ ଯା, ଟ୍ରାଭେଲିଂ କର, କ'ଣ କର, ଯାହା ସବୁ ଜୀବନ ରହିଛି, ଯାହା ଫଳରେ ଚିନ୍ତା କରିବୁ ଆଜି ପଳିଯିବୁ ଯାଇ କେଉଁଠି ବନ୍ଦା ନସି ଭଜନ କରିବୁ ଜୀବନ ସାରା, ଏଇଟା କରି ଭୟ ଲାଗେ ତୁମ ମୋର ଜୀବନ 50 ବର୍ଷ ଚାଲିଗଲାଣି, କେବଳ ଏଭଳି କନଷ୍ଟ୍ରକ୍ସନ୍ କରିବାକୁ ପଡ଼ୁଛି, ଏମିତି ସେବା କରିବାକୁ ପଡ଼ୁଛି, ଏମିତି ବୁଲିବାକୁ ପଡ଼ୁଛି, ଏମିତି ରୋଷେଇ କରିବାକୁ ପଡ଼ୁଛି। କିନ୍ତୁ ଆମେ ଯେହେତୁ ଏଇ ଗୁରୁଙ୍କ ଦୟାରୁ, ଗୁରୁଦେବଙ୍କ ଦୟାରୁ ପ୍ରଭୁପାଦଙ୍କର କଥା ଗୁଡ଼ିକ ଆମକୁ, ପ୍ରଭୁପାଦଙ୍କର କଥା, ଗୁରୁଦେବଙ୍କର କଥା, ଆଚାର୍ଯ୍ୟମାନଙ୍କର କଥା, ସେଇଟା ସେ ତତ୍ତ୍ୱ କଥାଟା ଆମ କେବଳ ବଞ୍ଚିକି ରହୁଛି, କାହିଁକି ରହୁଛି, ଯେତେବେଳେ ଅନର୍ଥଟା ଆସିବ ତୁମକୁ ମାଇଣ୍ଡକୁ ଆଉ ସପୋର୍ଟ କରିବନି, ଅନର୍ଥଟାକୁ କାଉଣ୍ଟ୍ରାକ୍ଟ କରିବା ପାଇଁ ତୁମେ ଗୋଟେ ଭଲ ଜିନିଷ ଶୁଣିଦେବ, ବୃନ୍ଦାବନ ବାସଠାରୁ ଅଧିକା କିଛି ନାହିଁ, ତେଣୁ ତୁମ କ'ଣ ମନ ହବ, ବୃନ୍ଦାବନ ପଳେଇବି, ଯେଉଁଟା କହିଲେ ଶ୍ରୀକ୍ଷେତ୍ର ବାସଠାରୁ ଆଉ କିଛି ଅଧିକ, ତୁମ ମନ କ'ଣ ହବ, ଶ୍ରୀକ୍ଷେତ୍ରକୁ ପଳେଇବ। ତୁମେ ଯଦି ତତ୍ତ୍ୱ ଶୁଣୁନଥିବ ଶ୍ରୀକ୍ଷେତ୍ର ବାସରେ, ଭାବଟା ହେବା କ'ଣ ଦରକାର? ଶ୍ରୀକ୍ଷେତ୍ର ଯିବା ପୂର୍ବରୁ ଗୁରୁଦେବଙ୍କର ବୃନ୍ଦାବନ ଯିବା ପୂର୍ବରୁ ଗୁରୁଦେବଙ୍କର ଅନୁଭୂତି ନେବା ଦରକାର। ଗୁରୁ ପ୍ରତି ମୋର କ'ଣ, ଗୁରୁଦେବଙ୍କ ପ୍ରତି ମୋର କ'ଣ, ଗୁରୁଦେବ ମୋ ପ୍ରତି କ'ଣ ଆଦେଶ ଦେଇ ତାକୁ ଜାଣିବା ଦରକାର। ତୁ ତତ୍ତ୍ୱ ଶୁଣିନ, ତୋର ତୁମେ ଗୋଟେ ଭଜନର ଗୋଟେ ଭାବ ଜିନିଷ ଶୁଣିଦେବ, ସେଥିରେ ତୁମ ମନ ବାସ ହେଇପାରେ, କିମ୍ବା ଚ୍ୟାଲେଞ୍ଜେସ୍ ଆସିଲେ ବି ତୋ ମନ ବାସ ଦୁଇଟାରୁ। ଯେତେବେଳେ ଅସୁବିଧା ଆସି ପହଞ୍ଚିବ ଆମେ ତତ୍ତ୍ୱ ଶୁଣିନେ, ସେ ତତ୍ତ୍ୱ ଶୁଣିଦେବା ଶୋଇବାକୁ ପଡ଼େ ନା, ଗୁରୁଦେବ କହିଛନ୍ତି ଆଉ। ଆମର ଗୌଡ଼ିଆର ପ୍ରାଧାନ୍ୟ ଯେଉଁ ରହିଲା ତତ୍ତ୍ୱକୁ ପରିବେଷଣ, କାହିଁକି ଆମେ ସବୁ ବଦ୍ଧ ଯିବ ତ, ଆମର ଜୀବନର ବିଭିନ୍ନ ପ୍ରକାର ସମସ୍ୟା ଗୁଡ଼ାକ ଆସିବ, ଯିଏ ତତ୍ତ୍ୱ ଶୁଣିଥିବ ସେ କ'ଣ କରିବ, ସମସ୍ୟା ସମୟରେ ସେଗୁଡ଼ାକ ଆଉ ଯେତେ ଝମେଳା ହେଇଯାଉଛି ଆମ ମନ କ'ଣ ହେଉଛି, ଏତେ ଝମେଳାରେ କ'ଣ ମଠ ମନ୍ଦିର ମୁଁ ଏଗୁଡ଼ା ରହିକି ଭଜନ କରିବି, ସେତେବେଳେ ବି ସେ ତତ୍ତ୍ୱଟା ସାହାଯ୍ୟ କରେ। ଆମର ପ୍ରାଧାନ୍ୟ ରହିଲା ଏଥିରେ, ତେଣୁ ଯଶ ଗାନ ଯେତେବେଳେ ଆମର ଗୌଡ଼ିଓ ଗୌଡ଼ିଓ ଗୁରୁବର୍ଗମାନେ ଯେତେବେଳେ ଯଶ ଗାନ କରନ୍ତି, ସେତେବେଳେ ଯେତେବେଳେ ଭକ୍ତିନାଥ ଠାକୁରଙ୍କର ଦେଖ ଯେତେ ଯଶ ଗାନ କରିବି ସେଟା ତତ୍ତ୍ୱ ସହିତ ଯଶ ଗାନ କରି। କେଉଁଠି ଗୋଟେ ଯାଇଥିଲି ଆଇ କାନପୁର, ସେ କହୁଥିଲା, ସେ ପିଲା ମୋତେ ପର୍ସନାଲି ଭେଟିକି କହୁଥିଲା, ଆଜ୍ଞା ଆମେ ସବୁ ଶୁଣୁଛୁ କିନ୍ତୁ ଆମ ଷ୍ଟୋରି ଭଳିଆ ଲାଗୁଛି, ସେ ବହୁତ ଏଜୁକେଟେଡ୍ ପିଲା, ITI କ'ଣ IIT ପିଲା, ଆମେ ସବୁ ଶୁଣୁଛୁ ଆମକୁ ଏଇ ନିତ୍ୟାନ୍ତ ପ୍ରଭୁଙ୍କ ଲୀଳା ମହାପ୍ରଭୁଙ୍କ, ଆମ ଷ୍ଟୋରି ଭଳିଆ ଲାଗୁଛି, ଗୋଟେ ମେୟର ଷ୍ଟୋରି ମାନେ ସବୁବେଳେ ସେ ଆଉ ଶୁଣିଲାଣି, ମହାପ୍ରଭୁ ଦଣ୍ଡ ଭାଙ୍ଗିଦେଲେ, ଫୋପାଡ଼ି ଦେଲେ, ଏମିତି ଆସିଲେ, ମହାପ୍ରଭୁ ନୃତ୍ୟ କଲେ, କୀର୍ତ୍ତନ କଲେ, ରଥ ଆକାରରେ ଡେଇଁଲେ, ଆସିଲେ ଶୁଣିଲା ବେଳେ ତାଙ୍କ ଗୋଟେ ଗଳ୍ପ ଭଳିଆ, ଆଉ ସବୁବେଳେ ଜିନିଷ ଆଲୋଚନା ଚାଲିଲା, କିନ୍ତୁ ତାର ତତ୍ତ୍ୱ ଯେଉଁ ରହିଲା, ରହସ୍ୟ ରହିଲା, ରହସ୍ୟଟା କ'ଣ କରେ, ଯେମିତି ରାସଲୀଳାଟା ଜଣେ ଶୁଣୁଛି, ରାସଲୀଳାଟା ଶୁଣିଲେ ତ କ'ଣ ଲାଗୁଛି, ତାକୁ ଗୋଟେ କାଳ୍ପନିକ ମନେ ହେଉଛି, ଗୋବର୍ଦ୍ଧନ ହେଲା ଶୁଣିଲେ କାଳ୍ପନିକ ମନେ ହେଉଛି, ତାର ତତ୍ତ୍ୱ ଯେଉଁ ସେ ଗୋସ୍ୱାମୀମାନେ କମେଣ୍ଟ୍ରି ଲେଖିଲେ, କମେଣ୍ଟ୍ରିଟା କାହିଁ ଲେଖିଲେ, ଟିକେଟା କାହିଁ ଲେଖିଲେ, କ'ଣ ଆବଶ୍ୟକ ଥିଲା, ସେମାନେ ତ ଲୀଳା ରସରେ ବୁଡ଼ିକି ରହୁଥିଲେ, ଏତେ ସମୟ ନଷ୍ଟ କରିବା, ଏଇ ଏଇ ଯେଉଁ କମେଣ୍ଟ୍ରି ଲେଖା ହେଇଛକ ବିଶ୍ୱନାଥ ଚକ ଠାକୁରରୁ ପ୍ରଥମ ସ୍କନ୍ଦରୁ ଦ୍ୱାଦଶ ସ୍କନ୍ଦ, ସିଏ ସନାତନ ଗୋସ୍ୱାମୀ ଲେଖିକି ଗଲେ, ବଳଦେବିଦ୍ୟାଭୂଷଣଙ୍କର ଟିକା ରହିଲା ଦଶମ ସ୍କନ୍ଦରେ, ବୈଷ୍ଣବାନନ୍ଦିନୀ, ସେ ବଳଦେବିଦ୍ୟାଭୂଷଣ ଯିଏ ବେଦାନ୍ତ ସୂତ୍ର ଲେଖିଲେ, ସେ ବି ବୈଷ୍ଣବାନନ୍ଦିନୀ ଟିକା ଲେଖିଲେ ଦଶମ ସ୍କନ୍ଦରେ, ଚକ୍ରବାଦ ଲେଖିଲେ, ସିଦ୍ଧ ସ୍ୱାମୀଙ୍କର ଥିଲା, ଜୀବ ଗୋସ୍ୱାମୀଙ୍କର, ଆଚ୍ଛା ସିଦ୍ଧ ସ୍ୱାମୀଙ୍କର ଟିକା ଥିଲା, ମହାପ୍ରଭୁ ଆଦେଶ ଦେଲା ଆମ ଗୋସ୍ୱାମୀମାନଙ୍କୁ, କହିଲେ ଦେଖ ତୁମେ କ'ଣ କରିବ, ସିଦ୍ଧର ସ୍ୱାମୀ ସାର୍ବଜନୀନିକ, ସାର୍ବଜନୀନିକ ସିଏ ଭାଗବତର ଅର୍ଥ କେବେଳେ କରିବେ, କିନ୍ତୁ ତୁମେ ସବୁ ସମ୍ପ୍ରଦାୟ ଅର୍ଥକୁ ଆଣିବ, ଆଉ ସେ ଭଗବାନ ଚୈତନ୍ୟ ମହାପ୍ରଭୁ ଜାଣିଛନ୍ତି ସାମ୍ପ୍ରଦାୟିକ ଅର୍ଥ ନ ରହିଲେ ଭକ୍ତମାନେ କ'ଣ କରିବେ, ସଜା ହେଇଯିବେ, ତୁମର ସମ୍ପ୍ରଦାୟ ନିଷ୍ଠାଟା ନ ରହିଲା ମାନେ, ମନ୍ତ୍ର ନିଷ୍ଠା ନ ରହିଲା ମାନେ, ଆଉ ତୁମର ଆଉ ରସଟା କେଉଁଠୁ ଉତ୍ପତ୍ତି ହବ, ରସ ଉତ୍ପତ୍ତି ହବନି, ଯିଏ ଯିଏ ସମସ୍ତଙ୍କୁ ସମାନ କରିଦେଲା ରାମ କୃଷ୍ଣଙ୍କୁ, ରାମକୃଷ୍ଣ ତାର ରସ ରସାଭାଷ ରହିଲା ନା, ରାମ ଭଗବାନ କୃଷ୍ଣ ଭଗବାନ, ତାର ଆସକ୍ତିଟା କେଉଁଠି ଆସିବ, ସେଥିରେ ସମ୍ପ୍ରଦାୟ ଶିକ୍ଷା ଗୁଡ଼ାକ ରଖାଗଲା ଆମର ଆଚାର୍ଯ୍ୟମାନେ, ମହାପ୍ରଭୁ ତାଙ୍କୁ ସ୍ୱତନ୍ତ୍ର ଆଦେଶ ଦେଇକି ଯାଇଥିଲେ, ସେଥିରେ ସନାତନ ଗୋସ୍ୱାମୀ ବୈଷ୍ଣବ ତୋଷଣୀ, ବ୍ରତ ବୈଷ୍ଣବ ତୋଷଣୀ, ବୈଷ୍ଣବ ତୋଷଣୀ କ୍ରମ ସନ୍ଦର୍ଭ, ଏସବୁ ଜୀବ ଗୋସ୍ୱାମୀ ସବୁ ରଚନା ବି କଲେ, କାହିଁ ସବୁ କରୁଥିଲେ ଏତେ ସମୟ କ'ଣ ପଣ୍ଡିତ ରାମ ଦେଖିବା ପାଇଁ, ସେମାନେ ତାର ବର୍ତ୍ତମାନ ରାଧାକୃଷ୍ଣଙ୍କର ନିତ୍ୟ ଲୀଳାରେ ସେମାନେ ସବୁ ରହୁଥିଲେ, ନାହିଁ ଆମମାନଙ୍କ ପାଇଁ ସବୁ ରଚନା କରିଗଲେ, ଯିଏ ଭବିଷ୍ୟତରୁ ଯେଉଁମାନେ ଆସିବେ, ଏ ତ ବହୁତ ବଡ଼ ଗୋଟେ ହେଭି କୋର୍ସ ନା, ତାକୁ କ'ଣ ସେ ବୁଝିପାରିବେନି, କାଳ୍ପନିକ ଷ୍ଟୋରି ଭଳିଆ ମେୟର ବୁକ୍ସ ଭଳିଆ ଲାଗିବ, ଭାଗବତ ଗ୍ରନ୍ଥ ଭାଗବତ ଅବତାର, ସେଥିପାଇଁ ସେ କମେଣ୍ଟ୍ରି ଲେଖିଲେ, ଆଉ ବିଶ୍ୱନାଥ ଜଗତର ଲାଟେଷ୍ଟ ସେ ଲାଷ୍ଟ ଲୋକ, କାହିଁକି ସେ ଯେତେବେଳେ ବଳଦେବୀଦେବଙ୍କର ବଳଦେବଙ୍କୁ କୃପା ଦେଲେ ନା, ଦେବଙ୍କୁ କୃପା ଦେଲେ, କିନ୍ତୁ ସିଏ ହେଉଛନ୍ତି ରସିକ, ସିଏ କ'ଣ କଲେ ପୁରା ଭକ୍ତି ପୁରା ଅର୍ଥ କଲେ, ସେଥିପାଇଁ ପ୍ରଭୁପାଦଙ୍କର ଯେତେ ପର୍ପଟ ରହିଲା ଭାଗବତରେ ସବୁ ଚକ୍ରପାଦଙ୍କର କମେଣ୍ଟ, ମଝିରେ ମଝିରେ ଅଲଗା କମେଣ୍ଟ୍ରି ଆଣିଛନ୍ତି ସବୁ, ଆଉ ବଳଦେବୀ ଦାସଙ୍କର ଗୀତାର ଯେତେ ରହିଲା କମେଣ୍ଟ୍ରି ସବୁ ବଳଦେବୀ ଦାସଙ୍କ ଦ୍ୱାରା ଆଣିଲେ ମ୍ୟାକ୍ସିମମ୍, ସେଥିପାଇଁ ସେ ପ୍ରଥମେ ଲେଖିଛନ୍ତି ବେଦାନ୍ତ କ'ଣ ଗୋବିନ୍ଦ ଭାଷ୍ୟର ପ୍ରଣେତା ଶ୍ରୀ ବଳଦେବ ବିଦ୍ୟାଭୂଷଣଙ୍କୁ ମୁଁ ଏ ଗ୍ରନ୍ଥକୁ ସମର୍ପଣ କରୁଛି। ଆଚାର୍ଯ୍ୟ ପ୍ରିନ୍ସିପଲ୍ ଜାଣିଥିଲେ ନା, ଏଠି କ'ଣ ଜ୍ଞାନ କାମ କରେ, ଜ୍ଞାନ କାମ କରିବନି, ବୁଦ୍ଧି କାମ କରିବନି, ଟ୍ରିକ୍ କାମ କରିବନି, ଲୋକପ୍ରିୟତା କୌଣସି ଜିନିଷ ଏ ପଥରେ କାମ କରେ ନା, ଏଠି କେବଳ ଆଚାର୍ଯ୍ୟଙ୍କ ପ୍ରତି ଅନୁଗ୍ରହତା ଆନୁଗତ୍ୟ, ଏଇଟା ହିଁ କେବଳ ଗୋଟେ ବଳ, ଏଇ ମାର୍ଗରେ ଆଉ କିଛି ବଳ କାମ କରେନି, ତାଙ୍କୁ ଯିଏ ନିଜର କାରଣ ସେମାନେ ହେଉଛନ୍ତି ସେ ଏ ଜଗତରେ ଆସିଥିଲେ କେବଳ ମହାପ୍ରଭୁଙ୍କର ବାଣୀକୁ ଆମକୁ ସାହାଯ୍ୟ କରିବା ପାଇଁ ନା, ଜୀବ ଅନାଦି କାଳରୁ ଆମେ ଏମିତି ପଡ଼ି ପଡ଼ିକି ଆସିଛେ ନା, ଯେଉଁମାନେ ଆମର ବନ୍ଧୁ ଆମେ ତାଙ୍କୁ ଜାଣିବା, ସେଥିପାଇଁ ସେ କହିଲେ ଭକ୍ତ ଠାକୁର ସାଧୁଗୁରୁ ଏମାନେ ଆସୁଛନ୍ତି ଆମର ବନ୍ଧୁ, କିନ୍ତୁ ଆମେ କ'ଣ କରୁଛେ, ଆମେ ଆମର ବଦ୍ଧତା ବଶତ ଆମେ ତାଙ୍କୁ, ଆମର ଯେଉଁମାନେ ମଙ୍ଗଳ କରିବା ପାଇଁ ଆସୁଛନ୍ତି ଆମେ ତାଙ୍କୁ ସରାଘାତ କରୁଛେ। ଜଣେ ଜଣେ ଆଚାର୍ଯ୍ୟ ଜଣେ ଇସ୍କନ ରହିବ ତାର ପ୍ରଭୁପାଦ ପ୍ରତି ମମତା ନାହିଁ, ସେ ଆଜି ଆସିଛନ୍ତି, ଯିଏ ଯେତେବେଳେ ଆଜି ଭକ୍ତ ହେଇଛି ତାକୁ ଆଣିଛନ୍ତି କିଏ, କାହାର ଶିକ୍ଷା ସେ କେତେ ଯିବା ପାଇଁ ପ୍ରାର୍ଥନା କରିଛନ୍ତି, ତାଙ୍କର ଶକ୍ତିର ନା ଆଉ ଜଣେ ସେଇଟା ରିଏଲାଇଜ୍ କରିପାରିବନି। କିନ୍ତୁ ଆଜିକାଲି ସାଧାରଣ ଭକ୍ତମାନେ ଇସ୍କନ ରହୁଛନ୍ତି, ସେ ଆଜି କେଉଁଠି ଦେଖା ନହେଲେ ସେ ଆଜି କମେଣ୍ଟ କରିଦେଉଛନ୍ତି, ନାଇଁ ତୁମେ କରିପାରିବନି, ତୁମର ଭକ୍ତି ବିନାଶ ହେଇଯିବ, ତୁମେ କେବେ ବି ପ୍ରୋଗ୍ରେସ ହେଇପାରିବନି। ତୁମେ ସଂସ୍ଥାଟା ଗୋଟେ ସଂସ୍ଥାର ଭୁଲ ଠିକ୍ଟା ପାଇଁ ସଂସ୍ଥାର ଆଚାର୍ଯ୍ୟ ଦାୟୀ ନୁହନ୍ତି, ସେ ପରିଚାଳକ ଦାୟୀ ପାରନ୍ତି, ତୁମେ ଆଚାର୍ଯ୍ୟଙ୍କୁ କିଛି କହିପାରିବନି। ତାଙ୍କର ସେଇଟା ଶରୀର, ଆଜିକାଲି ତ ସେମାନେ ସବୁ ଏନଫ୍ ମାଚ୍ୟୁର୍ଡ ନୁହନ୍ତି, ସେମାନେ ସବୁ ବେଶୀ ହେଲେ ଭାବୁକ, ଏ ତତ୍ଵ ଗୁଡ଼ା ଶୁଣୁନାହାନ୍ତି ନା, ଡେଇଁ ପଡ଼ିବେ ସାଙ୍ଗେ ସାଙ୍ଗେ ଗୋଟେ କ୍ରିଟିସାଇଜ୍ କରିଦେବେ, ଗୋଟେ କିଛି ଗୋଟେ ଷ୍ଟେଟମେଣ୍ଟ ଦେଇଦେବେ, ନାଇଁ ଏସବୁ ଏ ପରମ୍ପରା ଆମର ନୁହେଁ। ଆମେ ଗୋଟେ ଦେହ ବନ୍ଧନରୁ ଯାଇପାରୁନେ, ଆମେ କ'ଣ ଆଚାର୍ଯ୍ୟମାନଙ୍କର ସ୍ଥିତିକୁ ଜାଣିବା, ଆମେ କ'ଣ ଆଚାର୍ଯ୍ୟମାନଙ୍କ ସ୍ଥିତିକୁ ଜାଣିବା। ସେ ବି କିଏ ଗୋଟେ ଛାଡ଼ିଥାଏ, କେବେ ଦିନ କେତେ ଦିନ ତଳେ ପ୍ରବାଦ ବସିଛନ୍ତି, ବୟସ ବୟସ ହେଇଗଲା ନା, ପ୍ରବାଦଙ୍କୁ ସମୟ ହିସାବରେ ପ୍ରସାଦ ନେବାକୁ ପଡ଼ିବ, ଆଉ ସେ ରୁଟି ଉଡ଼ା କରୁଛି ସବୁ ପୋଡ଼ି ପକାଉଛି, ବିଦେଶୀ ଲୋକ ଆଉ ସେ କ'ଣ କରିବେ, ସେତେବେଳେ ତ ଭାରତ ଲୋକ କେହି ଯୋଗ ଦେଉନଥିଲେ, ପ୍ରବାଦ କହୁଛି ତାହେଲେ ଗୁରୁଦେବ ଗଲେ ପ୍ରବାଦ କହୁଛନ୍ତି, ପୂଜ୍ୟପାଦ ଗୋପାଳକୃଷ୍ଣ ମହାରାଜ କହୁଛନ୍ତି ସେ କଥା, ହେଲେ ବହୁତ ଆସୁଛନ୍ତି ଭାରତୀୟ, ବହୁତ ଆସୁଛନ୍ତି, ବହୁତ ପଳେଇ ଯାଉଛନ୍ତି, ଇଏ ଇଏ ତ କହୁଛନ୍ତି ମୋର ଆଶ୍ରୟ ନେଇକି ରହିବ ବୋଲି, ସେଥିପାଇଁ ତାଙ୍କୁ ସେଲ୍ଟର ଦେଇଛି। ଭାରତୀୟ ଲୋକ କେତେବେଳେ କିଏ ନଥିଲେ, ପୂର୍ବତ ବି ଲେଟର ଲେଖିଛନ୍ତି ଗୁରୁଦେବ ପାଖକୁ, ଭାରତୀୟ ଯିଏ ଅଛନ୍ତି ସିଏ ତୁମକୁ ହେଲ୍ପ କରିପାରିବେ, ସେମାନେ ସିରିୟସ୍ ନୁହନ୍ତି, ବିଦେଶୀମାନେ ବରଂ ସିରିୟସ୍, ପ୍ରଭୁ ସେ ଲେଟର ଲେଖିଛନ୍ତି, ସେତେବେଳେ ରୁଟି ଉଡ଼ା କରୁଛନ୍ତି ସବୁ ପଡ଼ିଯାଉଛି, ପ୍ରବୋଧ କଥାରେ ପଡ଼ି ପ୍ରବୋଧ ନା ଫଟା ରୁଟି ଖାଇବନି, ପ୍ରବୋଧ ନିଜେ ଯାଉଛନ୍ତି, ନିଜେ ରୁଟି କରୁଛନ୍ତି, ରୁଟି ରୁଟି କରିକି କହୁଛନ୍ତି, ଦେଖ ମୁଁ କେବଳ ରୁଟି କରିବା ଶିଖିନି, ମୁଁ ବି ଜାଣେ ଡିଭୋଟି କେମିତି ବନେଇବାକୁ ହୁଏ, ତୁମେ ତ ଭାବୁନି ମୁଁ ଚପାଟି ମେକର ବୋଲି, ମୁଁ ତୁମକୁ ରୋଷେଇରେ ସାହାଯ୍ୟ କରୁ, ତୁମେ ଭାବୁନି, ମୁଁ ଜାଣିଛି ଭକ୍ତକୁ କେମିତି ତିଆରି କରିବାକୁ ପଡ଼େ, ରୁଟିଟା କେମିତି ତିଆରି କରିବାକୁ ପଡ଼େ ମୁଁ ଜାଣିଛି, ଆଉ ଭକ୍ତ ବି କେମିତି ତିଆରି କରିବାକୁ ପଡ଼େ ଜାଣିଛି। ତାଙ୍କର ଗୋଟେ ଏଭଳିଆ ବର୍ତ୍ତମାନ ସମଗ୍ର ବିଶ୍ୱରେ ଯଦି କୁହାଯିବ, ସମଗ୍ର ବିଶ୍ୱରେ ଯେତେ ସଂସ୍ଥା ବଞ୍ଚିଛନ୍ତି ପ୍ରଭୁପାଦ ବଞ୍ଚିଛନ୍ତି, କାହିଁକି ସିଏ ଯେଉଁ ଫର୍ମୁଲା ଦେଇ ଯାଇଛନ୍ତି ସେ ଫର୍ମୁଲାରୁ ଇସ୍କନରୁ ଭକ୍ତମାନେ କ୍ରିଏଟ୍ ହେଉଛନ୍ତି, ଧର୍ମଟା କ'ଣ ଜାଣୁଛନ୍ତି, ତାପରେ ସେ କେଉଁ ସଂସ୍ଥାକୁ ଯାଉଛନ୍ତି, ଭଜନଟା ଯେଉଁ ଶିଖୁଛନ୍ତି କେବଳ ପ୍ରଭୁପାଦଙ୍କ ଦୟାରୁ, ସେଥିପାଇଁ ସେ ଯୋଗାଚାର୍ଯ୍ୟ, ଆଉ ତାଙ୍କୁ ଯିଏ ନ ମାନିବ ତାର କେବେ ବି ଭଜନ ହେବନି। ଆଜି ଯେଉଁ ସଂସ୍ଥାକୁ ଯିଏ ଯାଉଛନ୍ତି, ମୁଁ କେଉଁ ଆମର ଗୌଡ଼ିଆ ଆଶ୍ରମ ଜାଣନ୍ତୁ କି ବାବାଜୀ ହେଉଛନ୍ତି, କିନ୍ତୁ ସିଏ ତାଙ୍କୁ ଅରିଜିନାଲ ତ ଖୋଜି ଖୋଜିକି ତୁମେ ଆଣିବ, ତାର ବୀଜ କିଏ ଥିବେ, ଜଣେ ସାଧୁଙ୍କର ଅବଦାନ, ଯିଏ ସେ ସାଧୁଙ୍କର ଷ୍ଟାଣ୍ଡାର୍ଡକୁ ଜାଣିଲାନି ତାର କ'ଣ ଭକ୍ତି କରିବ ସିଏ। ସେଥିପାଇଁ ଆମ ଆଚାର୍ଯ୍ୟମାନେ ତତ୍ଵ ଜିନିଷ ଉପରେ ପ୍ରାଧାନ୍ୟ ଦିଅନ୍ତି ନା, ଆମେ କ'ଣ, ଆମେ ବହୁ ପରିସ୍ଥିତି ବହୁ ସମସ୍ୟାର ସମ୍ମୁଖୀନ ହୋଇ ଭଗବାନ ପଥକୁ ଆସିଲେ, କିନ୍ତୁ ଆସିଲେ କ'ଣ ହବ, ଯେହେତୁ ସଂସ୍କାରଟା ପ୍ରବଳ ନାହିଁ କିମ୍ବା ଏବେ ସରଳ ଚିତ୍ତରେ ଗ୍ରହଣ କରିପାରୁନି, ବିଭିନ୍ନ ବ୍ୟକ୍ତିମାନଙ୍କର କାର୍ଯ୍ୟକଳାପ ଦେଖି ଆମ ମନରେ କ୍ଷୁବ୍ଧତା ଆସୁଛି, ସେଥିପାଇଁ ଆମେ କ'ଣ ଚାହୁଁଛେ, ଆମେ ଗୋଟେ ଆନ୍ତରିକ ଭାବରେ ସାଧୁଗୁରୁଙ୍କର ସହିତ ଯୁକ୍ତ, ନିଜର ଗୋଟେ ପରିବାର ଭଳିଆ, ପରିବାର ଭଳି ରଖା ହେଲା ନା, ଗୋସ୍ୱାମୀମାନଙ୍କର ଭିତରେ ପରିବାର, ଆମର ନିତ୍ୟାନନ୍ଦ ପରିବାର, ଅଦ୍ୱୈତ ପରିବାର, ପରିବାର ରଖା ହେଇଛି ନା, ଆଉ ପରିବାର ନା, ଆମେ ନିତ୍ୟାନନ୍ଦ ପରିବାର ନା, ଆଉ ପରିବାର ଭଳି କରି ଦିଆଗଲା, କାରଣ ଯିଏ 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 ଭଜନ କରିକି ଚାଲିବେ ସେ ନିତ୍ୟାନନ୍ଦ ପ୍ରଭୁଙ୍କର ପ୍ରତି ଆନୁଗତ୍ୟରେ ଚାଲିବେ, କେତେ ପରଫେକ୍ଟଲି ଆମକୁ ସବୁ ସିଚୁଏଟ କରିଦିଆଗଲା, ତୁ ଗାଇଡଲାଇନ୍ସ ଦେଇ ତୁ ଚାଲ, ଏଇ କଥାରେ ପଡ଼ିଥିଲା। ଦେଖ ଦେବତାମାନେ କେତେ ଦେବଲୋକରେ ଆସିକି ଭଗବାନଙ୍କର ଏଇ ଗୁଣଗାନ କରୁଛନ୍ତି, ଗୋବର୍ଦ୍ଧନ ଧାରଣ କରିଛନ୍ତି, ଯଶ ଏଠି ଲେଖିଲେ ନା ସୁନ୍ଦର ମୋତେ ଶବ୍ଦ ଲାଗୁଛନ୍ତି, ଜଗୁ ଯଶ ଲୋକ ମଲାପହମ ହରେ ସୁରାଙ୍ଗନାନାମ ସନୃତମ ମୁଦାନ୍ୟତା, ସୁରାଙ୍ଗନାନାମ ଯେତେ ଦେବନାରୀମାନେ ଥିଲେ ସେମାନେ ନୃତ୍ୟ କରୁଛନ୍ତି, ଦେବନାରୀମାନଙ୍କର କାହିଁକି ବାରମ୍ବାର ଭାଗବତରେ ପ୍ରସଙ୍ଗ ଆସୁଛି, ଯେ ଭଗବାନଙ୍କର ଆଜି ଭଗବାନ ଆଜି ଭଗବାନଙ୍କ ଗୋବର୍ଦ୍ଧନ ଧାରଣ କଲା ପରେ ପ୍ରଭୁଙ୍କର ଅଭିଷେକ କିଏ କରୁଛନ୍ତି, ଇନ୍ଦ୍ର କରୁଛନ୍ତି, ଗୋମାତା କରୁଛନ୍ତି, କିଏ ସୁରଭି, ସେମାନେ ଆନନ୍ଦରେ ନୃତ୍ୟ କରୁଛନ୍ତି, ଆମର ଯେଉଁ ନୃତ୍ୟ ଗୀତ ଆମ ପରମ୍ପରାଟା ଏଇଟା ନା, ଆଉ ଏଇଟା ଗୋଟେ ଆମର ଯେଉଁ ନୃତ୍ୟ ଗୀତ କାହିଁକି ଏଇଟାକୁ ରଖାଯାଇଛି, ମାନେ ରଖାଯାଇଛି ନୁହେଁ ତ, ଏଇଟା ପରମ୍ପରାର ଯେଉଁ ଶିକ୍ଷା, ଏଇଟା ହେଉଛି ଗୋଲକ ବୃନ୍ଦାବନର ଭଗବାନ ପାଖରେ ଯେଉଁମାନେ ଅଛନ୍ତି ତାଙ୍କର ସବୁବେଳେ ନୃତ୍ୟ ଗୀତ, କାହିଁକି ମଣିଷ ଯେତେବେଳେ ଅତ୍ୟନ୍ତ ଆନନ୍ଦ ରୁହେ ସେ ନୃତ୍ୟ ଗୀତ କରେ, ନୃତ୍ୟ ଗୀତ କରେ, ଗୋଟେ ଛୋଟ ପିଲାଟା ଦେଖି ସେଥିପାଇଁ ସେ ଚାଲୁଥିବ, ଦେଖିବ ତା ଗୋଟା ଗୋଟେ ଟେକି ଦେଉଥିବ, ସେ ଗୋଟାକୁ ଘୋଷାରୁଥିବ, ସେ ଡେଇଁ ପଡ଼ୁଥିବ, କାହିଁକି ତାର ସବୁ ଜିନିଷଟା ଆନନ୍ଦରେ, ସେ ହୃଦୟରେ ତାର ଆବିଳତା ନାହିଁ। ଆଉ ଗୋଲକ ବୃନ୍ଦାବନ ତ ତାର ସେଟା ସେଟା ତ ଚିନ୍ମୟ ଶରୀର, କିନ୍ତୁ ଭଗବାନଙ୍କ ସାଙ୍ଗରେ ନୃତ୍ୟ, ପ୍ରଭୁଙ୍କ ସାଙ୍ଗରେ, ପ୍ରଭୁଙ୍କ ସାଙ୍ଗରେ ଗୋପୀମାନେ ଯେଭଳି ନୃତ୍ୟ ଗୀତ କରନ୍ତି, ସଖାମାନେ ଯେଉଁ ନୃତ୍ୟ ଗୀତ କରନ୍ତି, ମହାପ୍ରଭୁ ଆସି ସେଇଟାକୁ ଏଠି ଶିଖେଇ କଲେ ଆମକୁ। ସଂକୀର୍ତ୍ତନରେ ମହାପ୍ରଭୁଙ୍କର ବହୁତ ପ୍ରସନ୍ନତା ହୁଅନ୍ତି, ନୃତ୍ୟ ଗୀତ ଏଥିରେ ତାଙ୍କର, କାରଣ ଯଦି ଯଦି ଜୀବନରେ ଗୋଟେ ଭାବ କିଛି ଆସେ ସତ୍ ପରମ୍ପରାରେ, ଯେତେବେଳେ ଏଇ ଯେଉଁ ଆମର ଆମର ବିଶେଷ ଗୌଡ଼ୀ ମନ୍ଦିର ମାନଙ୍କର ଏବେ ସିନା ସବୁ ଅଲଗା ହେଇଗଲା, ଆମର କ'ଣ ଅଲଗା ଗୀତ ଗୁଡ଼ା ସବୁ ବଜାଉଛନ୍ତି, ଅଲଗା ଗୀତ, ପୂର୍ବର କାଳ ପୂର୍ବର କାଳ ମହାମନ୍ତ୍ର ଆ ବୈଷ୍ଣବ ଭଜନ, ଅଲଗା ସ୍ୱର ତୁମେ ଗାଇପାରିବନି, ଯେମିତି ରାଧାରମଣ ହରି ବୋଲି ଗାଉନାହାନ୍ତି ଭଲ, ସେଟା ବୃନ୍ଦାବନରେ ତୁମେ ଗାଇପାରିବ। କାରଣ ଆମେ ଯଦି ପରମ୍ପରାରେ ଗୋଟିଏ ଏଇଟା ଭଲ ଜିନିଷଟା, ରାଧାରମଣଙ୍କର ନାମ ନିଅ, ଅସୁବିଧା କ'ଣ ଅଛି, ଆମେ ଯଦି ପରମ୍ପରା ଏଇଟାକୁ ଶିଖେଇଦେବା, କାଲି ଆଉ ଜଣେ କିଏ ଗୋଟେ ହରିବୋଲ କିଛି ଗୋଟେ ତିଆରି କରିବ, ତାପରେ ଆମେ ସେଇଟା ମ୍ୟୁଜିକ୍ଟା ଭଲ ଲାଗୁଛି, ଏଇଟା ମ୍ୟୁଜିକ୍ ଆଟ୍ରାକ୍ଟେଡ୍ ଜିନିଷଟା ଗୋଟା ନା, ଆଉ ମ୍ୟୁଜିକ୍ଟା ଭଲ ଲାଗୁଛି ନା, ଆମ ମୋତେ କ'ଣ ଭଲ ଲାଗୁନି, ତୁମକୁ ଭଲ ଲାଗୁନି, କିନ୍ତୁ ଆମେ ପରମ୍ପରା ଶିକ୍ଷାଟାକୁ ଦେଖିବୁ। କାହିଁକି ରଖାଯାଉଥିଲା ମହାମନ୍ତ୍ର, କାହିଁକି ରଖାଯାଉଥିଲା, ଯେମିତି ହରିହରାୟ ନମଃ କୃଷ୍ଣ ଯାଦବ ସନ୍ଧ୍ୟାରତିରେ ଏଇଟା ଗାଇବ, ଯେତେବେଳେ ଆମେ ଯିବା ସଂକୀର୍ତ୍ତନରେ ନଗର ପରିକ୍ରମାରେ ଉଦିଲ ଋଣ ପୂରଣ ପୂରବ ଭାଗେ ମହାମନ୍ତ୍ରଟା ସବୁ ରଖାଅ, ବୈଷ୍ଣବ ଭଜନ ରଖାଅ। କାହିଁକି ଯେମିତି କାଲି ଗତକାଲି ପଢ଼ୁଥିଲା ନା, ଏଇ ଯେଉଁ ଭଜନ ମାନେ ଲେଖିଛନ୍ତି, କିଏ ଆଶୁକବି ଲେଖିନାହାନ୍ତି, କିଏ ବୁଦ୍ଧିବଳରେ ଲେଖିନାହାନ୍ତି, ଏସବୁ ପ୍ରାକୃତିକ ଜିନିଷ, ତ ସେଇଟା ପଢ଼ିଲା ମାନେ ତୁମର ଭକ୍ତି ଆସିବ। ସେଥିପାଇଁ ଆମ ପରମ୍ପରାକୁ ସବୁ ଷ୍ଟ୍ରିକ୍ଟ ଗାଇଡ଼ଲାଇନ୍ସ ରଖାହେଲା ଏଇଭଳି। କାରଣ ଏଥିରେ ଏଥିରେ କ'ଣ ହବ, ଆମକୁ କେତେ ଜିନିଷ ରୁଚି ଲାଗେନା, ଯେ ନୃତ୍ୟ କରିବା ପାଇଁ କେତେବେଳେ ମନ ଭଲ ନାହିଁ ନା, କି ନାଚୁନି କି, କିନ୍ତୁ ହେଲେ ଆମର ପରମ୍ପରା, ମହାପ୍ରଭୁ ଆସିକି ନିଜେ ନାଚୁଥିଲେ, ନିଜେ ଗାଉଥିଲେ, ନିଜେ କାନ୍ଦୁଥିଲେ, ନିଜେ ଶିଖେଇଛନ୍ତି ସେବା, ସେବାର ପରିପାଟିଟା, ନାମ ସଂକୀର୍ତ୍ତନ ପରିପାଟିଟା। ତେଣୁ ଆମମାନଙ୍କର ଯଦି ପ୍ରଗତି ହବ, କିଏ କେତେ, ଯେମିତି ଗୋଟେ ବାପ ଗୋଟେ ଓଡ଼ିଆରେ ଗୋଟେ ଛୋଟ କଥା ଆମକୁ ତୁମେ ବୁଝିପାରିବ, ବାପର ପାଞ୍ଚଟା ପୁଅ ଅଛନ୍ତି, ତା ଭିତରେ ଜଣେ କ୍ୱାଲିଫାଏଡ୍ ହେଇଗଲା, ବାହାରକୁ ପଳେଇଗଲା, ଚାକିରି କରି ପକେଇଲା, ଆଉ ଗୋଟେ ପୁଅ କିଛି କରିପାରୁନି, କିନ୍ତୁ ସିଏ ଖାଲି ଘରେ ବସିକି ରହିବ ବି, ବାପା ତା କ'ଣ କହିବ, ମୋ ପୁଅଟା ଘରେ ଅଛି। କିନ୍ତୁ ଗୋଟେ ପୁଅ ଯଦି ବହୁତ ଯୋଗ୍ୟତା ହେଇ, ସେ ଘରୁ ବାହାରି ଯାଇକି ଗୋଟେ ବହୁତ ବଡ଼ ଜାଗା ରହିଲା, ବାପ କେତେବେଳେ ଖୁସି ହେବ। ଏଇ ଯେଉଁ ଲୌକିକ ପରମ୍ପରା ଶିକ୍ଷାଟା କ'ଣ, ପୁଅ ଚାହୁଁଛି, ବାପା ଚାହୁଁଛି ସବୁବେଳେ ପୁଅଟା ମୋ ପାଖରେ ରହୁ, ମୁଁ ତାର ଦାୟିତ୍ୱଟା ନେବି, ବାପା କେତେବେଳେ ଖୁସି ହେବନି, ତୁ ତୋର ବହୁତ ବଡ଼ ଚାକିରି ବାକିରି କରି ତୁ ଅଲଗା ରହ, କେବେ ଚାହୁଁଛି ଗୋଟେ ଭୌତିକ ଦୁନିଆରେ ବି ଦେଖ। ଆମର ଆଚାର୍ଯ୍ୟମାନଙ୍କର ଶିକ୍ଷା ହେଉଛି ସେ ପରମ୍ପରା ଶିକ୍ଷା ହେଉଛି ସେ, ତୁମେ କ'ଣ ବି ହୁଅ ଆମ ପାଖ ରଖ, ଆମ ପ୍ରତି ଆନୁଗତ୍ୟ ରଖ, ଏଇଟା ଆମ ପରମ୍ପରାରେ। ସେଥିପାଇଁ ଭକ୍ତିଧାନ ଠାକୁର କୁହନ୍ତି, ଆମ ଗୁରୁଦେବର ପାଦ ଧୂଳି ସହିତ ଜଗତର କୌଣସି ବସ୍ତୁ ସମାନ ନୁହେଁ। ଏଇ ଯେଉଁ ତାଙ୍କର ଯେଉଁ ଷ୍ଟେଟମେଣ୍ଟ କ'ଣ କେଉଁଥି ପାଇଁ ସବୁ ଆମକୁ ଶିଖିକି ଯାଇଛନ୍ତି, ଏଇଟା ଯିଏ ଜଣେ ପଢିବ ସାଧାରଣ ସେ କ'ଣ ଭାବିବ, ମୁଁ ହେଉଛି ସେ ହେଉଛନ୍ତି ଦାମ୍ଭିକ ନା, ଏଟାକୁ ଆନୁଗତ୍ୟ ନିଷ୍ଠା କୁହାଯାଏ, ପରମ୍ପରା ନିଷ୍ଠା କୁହାଯାଏ। ମନ୍ତ୍ରର କ'ଣ ପରିପ୍ରକାଶ କେବେ ହବ, ମହାମନ୍ତ୍ର କେବେ ପରିପ୍ରକାଶ ହେବେନି, ମହାପ୍ରଭୁଙ୍କର କରୁଣାଟା କେବେ ଗୋଟେ ଯିବ ହୃଦୟ ଭିତରକୁ ଆସିବନି, ସେ ବିଗ୍ରହଙ୍କୁ ଦର୍ଶନ କଲେ ବି ତାର ପ୍ରାକୃତତା ଆସିବ, ସେ କେବେ କାନ୍ଦିକି କହିପାରିବନି ଭଗବାନଙ୍କ ପାଖରେ। ମୁଁ ତ କର୍ମୀ ଲୋକଙ୍କୁ ଦେଖି ଡିଫରେନ୍ସ ଜାଣିଦେଉଛି, କର୍ମୀ ଲୋକମାନେ ଯେମିତି ଆସିକି ଗୋଟେ ଭଗବାନଙ୍କୁ ଗୁହାରି କରିଦେଇ ଜାଲ ଲାଉଛନ୍ତି, ଘରେ ବି ତାଙ୍କର କାମନା ପାଇଁ ମୁଣ୍ଡ ପିଟୁଛନ୍ତି, ଆମେ କ'ଣ ସେମିତି କରିପାରୁଛୁ, ଭଗବାନ ମୋର ପ୍ରଭୁ ଭକ୍ତି ଦରକାର। ମା ମାନେ ସବୁ ବେକର ମୁଁ ଦେଖି ସବୁ, ମୋର ତ ମା ସେମିତି ଥିଲେ, ଠିକ ଅଛି, ମା କଥା ମନେ ପଡ଼ିଲେ ମୋ ବେକରେ ଗୋଟେ ପକାନ୍ତି, କ'ଣ ହେଟା କାନିଟାକୁ, କାନିଟାକୁ ବେକରେ ପକେଇବେ, ତୁଳସୀରେ ପାଣି ଦେବେ, ସୂର୍ଯ୍ୟଙ୍କୁ ପାଣି ଦେବେ, ସେ ଯେତେ ଫଟୋ ତାରିଣୀ ତାଙ୍କର ଯାହା ରଖନ୍ତି, ଆଖଣ୍ଡମଣି ତାରିଣୀ ଯେତେ ସବୁ ଫଟୋ ଜଗନ୍ନାଥ ସବୁ ରହିଥିବ, ସବୁ ଫଟୋରେ ଚନ୍ଦନ ଦେବେ, ଗୋଟେ ଛୋଟିଆ ଦୀପ ଲଗେଇବେ। ଆରେ ସାର୍ କେତେ ଥର ମୁଣ୍ଡ ମାରିବେ, କ'ଣ ମୁଣ୍ଡ ମାରୁଛନ୍ତି, ମୋ ପିଲା ଛୁଆ ଭଗବାନ ପ୍ରଭୁ ଟିକେ ଭଲ ରଖ, ସେ ତୁଳସୀ ଜଳ ନାହିଁ ମାନେ ଭୋଜନ କରିବେ, ମୁଁ ତୁଳସୀରୁ ପାଣି ଦେଲି, ମୁଁ ଖାଇବିନି, ରଖିଦିଅ କହି। ଆଚ୍ଛା ସିଏ ଯେମିତି କ'ଣ ଗୋଟେ ତାର ତୁଳସୀଙ୍କୁ କ'ଣ ସିଏ ଜ୍ଞାନ କରୁଛନ୍ତି ଗୋଟେ ସାଧାରଣ ଗଛ ବୋଲି, ଠାକୁରଙ୍କର ଫଟୋକୁ କ'ଣ ଜ୍ଞାନ କରୁଛନ୍ତି, ଏ ଠାକୁର ନୁହନ୍ତି ବୋଲି, ତାହେଲେ ସେ ତ କର୍ମୀ, ସେ ତ ଆମିଷ କହୁଥିଲେ, ତାହେଲେ ଆମ ତାଙ୍କର ଆମ ଭିତରେ କ'ଣ ଡିଫରେନ୍ସ ହେଇଗଲେ ଦେଖ, ଆମେ ଜାଣିଦେଲେଣି ତତ୍ତ୍ୱ, କିନ୍ତୁ ଆମର ଏଇ ଜିନିଷଟା ଆସିପାରୁନି, ଫିଲିଙ୍ଗସଟା ଆସିପାରୁନି, କାହିଁକି ଆସିପାରୁନି, ବହୁତ ଜିନିଷ ଆମେ ଆଲୋଚନା ହେଉଛି, ଏଇ ବର୍ଷ ହେଲା ଆମେ ବହୁତ ଜିନିଷ ଆଲୋଚନା କରୁଛେ, ଅନର୍ଥ ରହୁଛି, କିନ୍ତୁ ତା ଭିତରେ ଗୋଟେ ଭିଟାଲ ପଏଣ୍ଟ ଯାକ ଯାଏ, ଗୋଟେ ଇମ୍ପୋର୍ଟାଣ୍ଟ ପଏଣ୍ଟ ଆମେ ଦେଖିବା, ଗୋଟେ ମୁଖ୍ୟ ଜିନିଷଟା ଦେଖିବା, ଏଇଟା ଯେମିତି ବାପ ଘରେ ପୁଅଟା ରହୁନି କି ସେ ବହୁତ ଯୋଗ୍ୟତା ଲୋକଟା, ସେ ଅଲଗା କିଛି କଲା, ସେଥିରେ ବାପା କେବେ ଖୁସି ହେବନି। ସେଭଳି ପରମ୍ପରା ଆଚାର୍ଯ୍ୟମାନେ ଦେଖନ୍ତି ଏମାନେ ଆମର ଶିକ୍ଷାକୁ ଇଏ କେତେ ଅନୁସରଣ କରିପାରୁଛି, ସେ କେତେ କ୍ୱାଲିଫାଏଡ୍ ଏଟା ନୁହେଁ, ଆମେ କେତେ ଯୋଗ୍ୟତା ସେଟା ସେ ଦେଖନ୍ତିନି, ସେ ଦେଖନ୍ତି ୟାର କେତେ ପରମ୍ପରା ପାଇଁ ଗର୍ବ ଅଛି, ପରମ୍ପରା ଶିକ୍ଷାକୁ କେତେ, ସେଇଟାକୁ ସେମାନେ ଖୁସି ହୁଅନ୍ତି ନା। ଆଉ ନହେଲେ ପ୍ରଭୁପା ଯାଇକି ଷଡ଼ଗ ସେମିଷ୍ଟର କାହିଁ ବିଦେଶରେ ଗାଉଥିଲେ, ପ୍ରଭୁପା ଯାଇକି ପ୍ରଭୁପା ଏମିତି ଏଭଳି ବି କହୁଥିଲେ ବିଦେଶୀମାନଙ୍କୁ, ତୁମକୁ ଚୈତନ୍ୟ ଚେତନ ପଢ଼ିବାକୁ ହେଲେ ବେଙ୍ଗଲୀ ଶିଖିବାକୁ ପଡ଼ିବ, ଏଟା କାହିଁ କହୁଥିଲେ। ଆମେ ଚୈତନ୍ୟ ମହାପ୍ରଭୁଙ୍କୁ କଥା କହିପାରୁଛୁ ପବ୍ଲିକରେ, ଭାଗବତ ପ୍ରବଚନ ପ୍ରବଚନ ଦେଲେ ଆମେ କେବେ ବି କହିବାନି, ଡର ଲାଗିବ କାଳେ କ'ଣ ମଝିରେ କାଳେ ପଦ ଗାଇଲା ବେଳେ କହିବା ମହାପ୍ରଭୁ ଆସିଥିଲେ ବୋଲି, ପ୍ରଭୁପାଦ ଡରୁନଥିଲେ, ମହାପ୍ରଭୁ ପ୍ରତିଷ୍ଠା କରି ସେ ଆସିଲେ, କାହିଁ ସେ ଜାଣିଛନ୍ତି ପରମ୍ପରାର ଶିକ୍ଷା ଯଦି ପ୍ରତିଷ୍ଠିତ ନ ହେଇପାରିଲା ଆମର ନିଜର ସ୍ଥିତି ଯୋଉଟା ରହିଛି ଜଗତ ସମାଜରେ, ସମାଜର ସ୍ଥିତିରେ ଦୃଢ଼ ହେଇଯିବ କିନ୍ତୁ ଭକ୍ତିର ସ୍ଥିତି ଦୃଢ଼ ହେଇପାରିବନି। ପରମ୍ପରା ଶିକ୍ଷାକୁ, ଆଚାର୍ଯ୍ୟଙ୍କର ଶିକ୍ଷାକୁ, ଗୁରୁବର୍ଗଙ୍କ ଶିକ୍ଷାକୁ ଆମେ ଯଦି ପ୍ରତିଷ୍ଠା କରିବାକୁ ସବୁବେଳେ ଚେଷ୍ଟା କରିବା, ନିଜର ଭକ୍ତିର ସ୍ଥିତିଟା ତୁମର ସୁଦୃଢ଼, ଏଗୁଡ଼ା କ'ଣ ସାମାଜିକ ସ୍ଥିତିରେ ସୁଦୃଢ଼ ହେଇଯିବ, ତୁମକୁ ବହୁତ ଲୋକ ସନ୍ନ୍ୟାସ ନେବ, ତୁମକୁ ବହୁତ ଲୋକ କ'ଣ କରିବେ ସମ୍ମାନ ଦେବେ, ତୁମକୁ ସବୁକିଛି ମିଳିଯିବ, କି ତୁମର ଯେଉଁ ଭକ୍ତିର ସ୍ଥିତି, ତୁମର ଯେଉଁ ସମର୍ପଣ ଭାବ, ତୁମର ଯେଉଁ ଆନ୍ତରିକ ଇଣ୍ଟରନାଲ ମୁଡ୍ ଯେଉଁଟା, ସେଟା ମ୍ୟାଚ୍ୟୁର୍ଡ ହେବନି। ଯେଉଁ ସ୍ୱାମୀ ସ୍ତ୍ରୀ ଗୋଟେ ଘରେ ରହୁଛନ୍ତି, ଇଣ୍ଟରନାଲ ମୁଡ୍ଟା କ'ଣ, ଘର ଚାଲିଛି, ପୁଅଟା ପାଠ ସ୍କୁଲରେ ପାଠ ପଢୁଛି, ପଇସା ବି ଆସୁଛି, ରୋଷେଇ ହେଉଛି, ଖିଆ ଚାଲିଛି, କିନ୍ତୁ ଭିତରେ ଭାବଟା, ଭିତରେ ଗୋଟେ ସ୍ୱାମୀର ଗୋଟେ ସ୍ତ୍ରୀ ପ୍ରତି ଗୋଟେ ସ୍ୱାଭାବିକ ଆସକ୍ତି ଆସୁନି, ଇଆର ତାପରେ ଗୋଟେ ସ୍ୱାଭାବିକ ଆସୁନି, ସିଏ କିନ୍ତୁ ଗୋଟେ ଜାଗାରେ ରହିଛନ୍ତି, ସେଗୁଡ଼ା ଆମେ ଭଜନ କରିବା, ଷୋଳମାଳା ଜପ ହବ, ସେବା ବି ଚାଲିବ, କିନ୍ତୁ ଇଣ୍ଟରନାଲ ମୁଡ୍ ଆଉ କିଛି ତିଆରି ହେଇପାରିବନି। ମୁଁ ହେଉଛି ଭଗବାନଙ୍କର, ମୁଁ ପ୍ରଭୁଙ୍କ ପାଇଁ କିଛି କରିପାରୁନି, ୟାର ଯଦି ରୁଟ୍ କଜରେ ଆମେ ଖୋଜି ଖୋଜିକା ଯିବା, ଅନର୍ଥଟା ଯେତିକି ବାଧକ ହେଉଛି ତାଠୁ ବଡ଼ ବାଧକ ହେଲା ଏଇଟା, ପରମ୍ପରା ପ୍ରତି, ପରମ୍ପରା ଆଚାର୍ଯ୍ୟମାନଙ୍କ ପ୍ରତି, ତାଙ୍କର ଶିକ୍ଷା ପ୍ରତି ଆମର ବହୁମାନତା ସବୁବେଳେ ରହିବା ଦରକାର, ବହୁମାନ, ୟାଠୁ ଆଉ ଶ୍ରେଷ୍ଠ ଜିନିଷ କିଛି ନାହିଁ। ଯଦି ତାଙ୍କଠାରୁ ଆମେ ଶ୍ରେଷ୍ଠ କିଛି ଭାବିଦେବା ସରିଗଲା, ଏଇଟା ଆମର ସବୁଠୁ ବଡ଼ ଜୀବନର ଦୁର୍ବଳତା, ସେଇଟା ହିଁ, ସେଇ ଦୁର୍ବଳତା ହିଁ ଆମର ସମସ୍ତ ଅନର୍ଥର କାରଣ ମାଡ଼ିଅଛି। ହେଲେ ପ୍ରଭୁପା ଯେତେବେଳେ ଯାଇଛନ୍ତି, ସବୁ ଏବେ ତ ସବୁ ବହୁତ ଜିନିଷକୁ ସ୍କ୍ରୁଟିନାଇଜ ଦେଖିବାକୁ ପଡୁଛି, କେତେ ସୁନ୍ଦର ଭାବରେ ପ୍ରଭୁପା ସବୁ ଜିନିଷକୁ ସ୍ଥାପନ କରି କରିକି ଆସିଛନ୍ତି, କେତେ ଭାବରେ କୌଣସି ପ୍ରକାର ଜିନିଷକୁ, ତୁଳସୀ ନଥିଲେ ପଢୁଥିଲି କେମିତି, ଏବେ ହରିଭକ୍ତି ବେଳେ ଆସୁ ନା, ଆଉ କେଉଁଠି ଗୋଟେ ଶ୍ଳୋକ ଆଣି କେବେ କେଉଁଠି ପଢୁ ପଢୁ ଦେଖିଲି ସେଇଟାକୁ, ସେ ଶ୍ଳୋକ ତୁଳସୀ ନଥିଲେ, ତୁଳସୀ ଶୁଖିଲା, ତୁଳସୀ କାଠିକି ବି ଶୁଖିଲା, ତୁଳସୀ କାଠିକୁ ଜଳରେ ବୁଡ଼େଇ ଦେବ, ସେ ଜଳଟାକୁ ଭୋଗରେ ତୁମେ ଅର୍ପଣ କଲେ ବି ଅର୍ପଣ କରିପାରିବ, କରିପାରିବି କି ନାହିଁ, ପୂର୍ବ ତମ ସେଟା ଜଣିନଥିଲା କି, କିନ୍ତୁ ପୂର୍ବ କହୁଥିଲେ ନାହିଁ ତୁମେ ଯାଅ ଭାରତରୁ ମଞ୍ଜି ନେଇକି, ସିଡ୍ସ ନେଇକି ଆସ, ଥଣ୍ଡା ଦେଶ ନା, ଗୋବିନ୍ଦ ଦାସ ନା, ସେ ପ୍ରଥମେ ତୁଳସୀ କେୟାର କଲେ, ପୂର୍ବ ସବୁବେଳେ ଚାହୁଁଥିଲେ କି ପରମ୍ପରା ଶିକ୍ଷା, ଏମାନେ ତୁଳସୀ ପରିକ୍ରମା କରନ୍ତୁ, ସଂସ୍କୃତ ଶିଖନ୍ତୁ, ବେଙ୍ଗଲୀ ଶିଖନ୍ତୁ, କାହିଁକି ପରମ୍ପରା ଆଚାର୍ଯ୍ୟ ଯାହା କହିଛନ୍ତି ଆମେ ସେତିକି କରିକି ଯିବା, ସେଥିରେ ଆଉ ଆଡ଼ଜଷ୍ଟମେଣ୍ଟ କିଛି ନାହିଁ, ତାପରେ ତାଙ୍କର ଯାହା ଫଳ ସେମାନେ ବୁଝିବେ, ଆଜି ସେ ହେଇଛି ନା ପ୍ରଭୁ, ସେ ପରମ୍ପରା ଶିକ୍ଷାଟାକୁ ସ୍ଥାପିତ କରିଦେଇଛନ୍ତି ବୋଲି ସବୁଠୁ ବଡ଼ କିଛି ହେଇଛି, କାହିଁକି ଇସ୍କନ ଆଜି ଏତେ ବିଶ୍ୱରେ, ସମଗ୍ର ବିଶ୍ୱରେ ପ୍ରଚାର ସକ୍ସେସ ହେଉଛି, ଧନରେ ସକ୍ସେସ ହେଉଛି, ଶିକ୍ଷିତ ଲୋକ ଅଛନ୍ତି, ତା ଭିତରେ ଗୋଟେ ବଡ଼ ଜିନିଷ କରାଯିବ, ଅଲଗା ମଠ ମନ୍ଦିର ଠାରୁ ଇସ୍କନର କ'ଣ ଗୋଟେ ଜିନିଷ ରହିଛି, ମୁଁ ସିକ୍ରେଟ ବସି ବସିକି ଯାହା ଭାବୁଛି, ସବୁଠୁ ବଡ଼ ଜିନିଷ ହେଲା ପ୍ରଭୁପାଦ ଆଚାର୍ଯ୍ୟମାନଙ୍କର ଯେଉଁ ଶିକ୍ଷା ଗୁଡ଼ିକୁ ସେ ଏତେ ତାଙ୍କର ସେଟାକୁ ସେ ସବୁବେଳେ ଯାଇଥିଲେ ସ୍ଥାପନ କରିବା ପାଇଁ, ସମୟ କାଳ ପରିସ୍ଥିତି ହିସାବରେ ସେ ଯାଇଛନ୍ତି ସବୁବେଳେ ଏଟାକୁ ସ୍ଥାପିତ ହଉ, ସେ ଯେଉଁ ମୁଡ୍ଟା ରହିଥିଲା ଆଚାର୍ଯ୍ୟମାନଙ୍କ ପ୍ରତି, ସେଇଟା ଆଜି ଇସ୍କନର ଭବିଷ୍ୟତ। ଆମେ ଯଦି ସେଇ ମୁଡ୍ଟାକୁ କେୟାର ନ କରିପାରିବା, ଆମେ ଆଉ ସେଇ ଭକ୍ତିଟା ପ୍ରାପ୍ତ ହେଇପାରିବନି ଆଚାର୍ଯ୍ୟଙ୍କ ପାଖରୁ, ସେ କୃପାଟା ପ୍ରାପ୍ତ ହେଇପାରିବନି। ଏଇ ଦେବତାମାନେ ଏଇ କଥାଟା କାହିଁ ପଢୁଛି, ଦେବତାମାନେ ଏଇଟା ଜାଣନ୍ତି, ସେମାନେ ବହୁତ ସିରିୟସ ଦେବତାମାନେ, ଆମେ ପଢୁଛେ ଦେବତାମାନେ ଭାରି ଏନ୍ଜୟମେଣ୍ଟରେ ରୁହନ୍ତି, ସବୁବେଳେ ଉଦ୍ୟାନକୁ ଯାଆନ୍ତି, ଅମୃତ ପାନ କରନ୍ତି, ସର୍ବତ୍ର ଭ୍ରମଣ କରନ୍ତି, କିନ୍ତୁ ଯେତେବେଳେ ଭଗବାନଙ୍କର ଲୀଳା ଗୁଣ ଯଶ ଏଗୁଡ଼ାକ ଚାନ୍ସ ମିଳୁଛି, ସାଙ୍ଗେ ସାଙ୍ଗେ ଲାଗିଯାଆନ୍ତି, ସେ ଜାଣିଛନ୍ତି ଶୁଦ୍ଧ ହବାର ଏଇଟା ହିଁ ଉପାୟ। ଯଗୁ ଯଶୋ ମଲାପହମ୍ ହରି, ଯଗୁ ଯଶୋ ଲୋକ ମଲାମ୍ପହମ୍ ହରି, ଲୋକ ସମଗ୍ର ଜଗତର ଏ ମଲକୁ ଅପହା ଦୂର କରିଦେବେ। କ'ଣ ନା ଭଗବାନଙ୍କର ଯଶ। ଭାଗବତ କ'ଣ ଆଉ ଏ ଭକ୍ତର ଭଗବାନଙ୍କର ଯଶ ନା। ଏମାନେ ସବୁ ଗାନ କରିବାକୁ ଲାଗିଲେ, ଆଉ ଦେବାଙ୍ଗନା ମାନେ ନୃତ୍ୟ କରିବାକୁ ଲାଗିଲେ। ଚକ୍ରପାତ କାଲି ପଢୁଥିଲେ ସେ ଶ୍ଳୋକ, ଚକ୍ରପାତ ଲେଖିଛନ୍ତି, ଦେବ ଦେବାନିକାଶୁ କେତବ ଇତି ମୁଖ୍ୟ ବରୁଣାଦୟ। ପୂର୍ବ ଶ୍ଳୋକ ଅଛି, ଶ୍ରେଷ୍ଠ ଦେବତା କ'ଣ ଶ୍ରୀକୃଷ୍ଣଙ୍କ ଉପରେ ପାରିଜାତ ପୁଷ୍ପାଦି ବର୍ଷଣ କଲେ। ଚକ୍ରପାତ ଲେଖିଲେ କିଏ ବର୍ଷଣ କରୁଥିଲେ ନା ବରୁଣାଦି ଦେବତାମାନଙ୍କ ଭିତରେ। ଇନ୍ଦ୍ରଙ୍କ ଉପରେ ପାଖାପାଖି ପୋଷ୍ଟ ହଉଛି କାହାର, ବରୁଣ ବାୟୁ, ଏମାନେ ପୁରା ଲିଡିଂ ପୋଜିସନ ରହିଛନ୍ତି ତାଙ୍କର ଆସୋସିଏଟ୍ସ ଭିତରେ। ବରୁଣାଦୟ ଏଠି ସେ ଲେଖିଲେ, ଦେବାନିକା ଦେବାନିକେଶୁ କେତବ ଇତି ମୁଖ୍ୟା ବରୁଣାଦୟ, ମୁଖ୍ୟ ବରୁଣ ବରୁଣା ଆଦୟ ବରୁଣାଦି ଅଦ୍ଭୁତ ପୃଷ୍ଠ ବୃଷ୍ଟି ବିଶେଷଣ ଅବା କିରଣ ଆବଶ୍ରୁ ଇତି ଅର୍ଥ। ଆଚ୍ଛା, ପୁଷ୍ପ ଯୋଉ ଭଗବାନଙ୍କ ଉପରେ ପରିଜାତ ପୁଷ୍ପାଦି ପକାଉଥିଲେ, ଏମିତି ନାହିଁ ଯେମିତି ଆମେ ଫୋପାଡ଼ି ଦଉଛୁ ଠାକୁରଙ୍କ ଆଖିରେ ପଡ଼ୁ ନା, ଅଦ୍ଭୁତ ଭାବରେ ପୁଷ୍ପ ବର୍ଷଣ କରୁଥିଲେ। ମାନେ ସେମାନେ ଯୋଉ ପ୍ରଭୁଙ୍କ ଉପରେ ପକାଉଥିଲେ ପୁଷ୍ପଟା ଅଦ୍ଭୁତ ଭାବରେ, ଯେମିତି ଆମର ଦେଖୁନେ ଆଜିକାଲି ସବୁ ବାଣ ତିଆରି ହଉଛି, ବାଣ ଫୁଟୁଥିବ ଗୋଟେ କେତେ ସୁନ୍ଦର ଭାବରେ ପଡ଼ୁଥିବ, ମଝିରେ ପଡ଼ୁନଥିବ, ଚାରିଆଡ଼େ ପଡ଼ୁଥିବ, ଦେଖୁନାହାନ୍ତି ସେ ମଝିରେ ପଡ଼ୁନଥିବ, ସେ ଏମିତି ଭାବେ ପଡ଼ୁଥିବ। ସେଠି ଏଭଳି ଅଦ୍ଭୁତ ଭାବରେ ସେମାନେ ପୁଷ୍ପ ବର୍ଷଣ କରୁଛନ୍ତି ଚକ୍ରପତି, ସେଇଟାକୁ ସେଇଟାକୁ ଲେଖୁଛନ୍ତି, ଗାଙ୍ଗ ପୃଥିବୀ ପୟୋଭି ଆଦୃତା ଆଦ୍ରାମ ଅନୟନ ଅକୃପ ନିତ୍ୟାର୍ଥ। ଗୋମାତା ମାନେ ତାମାନେ ସମସ୍ତେ ପ୍ରସନ୍ନ ହେଇଯାଇଛନ୍ତି, ଗୋମାତା ମାନେ ଏତେ ତାଙ୍କ ସ୍ତନରୁ ଏତେ ସ୍ରାବ ହଉଛି କ'ଣ କ୍ଷୀର, ପୁରା ଭୂମି ଆଦ୍ର ହେଇଯାଉଛି। ସୁଖଦେବ କହୁଛନ୍ତି, ନାନା ନାନା ରସୋ ଘା ସରିତ ବୃକ୍ଷା ସନ୍ ମଧୁ ମଧୁସ୍ରବା ଅକୃଷ୍ଟ ପଚୌଷଧୟ ଗିରୟୋ ଅବିବ୍ରୁବନ୍ ବ୍ରୁବନ୍ ମଣି। ନଦୀ କ'ଣ କ୍ଷୀରବାହିନୀ, ବୃକ୍ଷ ସକଳ ମଧୁବର୍ଷୀ ହୋଇଥିଲେ, ଏବଂ କର୍ଷଣ ବିନା ପରିପକ୍ୱ ଔଷଧି ପରିପୂର୍ଣ୍ଣ ପର୍ବତ ସମୂହ ଗର୍ଭଗତ ମଣିଗଣଙ୍କୁ ବାହାନ କରି ପ୍ରକାଶିତ କରି ଧାରଣ କରିଥିଲେ। ମତଲବ ଅଭିଷେକ ଚାଲିଛି ଏ ସମୟରେ, କ'ଣ କ'ଣ ହେଉଛି ପୁରା ଭୂପୃଷ୍ଠରେ ସବୁ କହୁଛନ୍ତି, କାରଣ ଦେବତାମାନେ ଯେଉଁ ନଦୀ ପର୍ବତ ବୃକ୍ଷ ଏସବୁ ଦେବତାମାନଙ୍କର ନିବାସ ସ୍ଥାନ ସବୁ, ଯେ ପର୍ବତମାନଙ୍କରେ ବଡ଼ ବଡ଼ ରୋଷେଇ, ଯେମିତି ଆମର ନାଇଁ ପରଶୁରାମ ସେ କେଉଁ ପର୍ବତ ରହିଛନ୍ତି, ମହେନ୍ଦ୍ର ପର୍ବତ ରହିଛନ୍ତି, ଋଷିମୁନିମାନେ ପର୍ବତକୁ ଆଶ୍ରୟ କରନ୍ତି, ଆଉ ପର୍ବତରେ ସେଥିପାଇଁ ମଳମୂତ୍ର ତ୍ୟାଗ କରିବା ମନା, ମନୁ ମହାରାଜଙ୍କର ଯେଉଁ ମନୁସଂଗୀତାର ପଡ଼ୁଥିଲେ ମନା କରାହେଇଛି, କେଉଁଠି କେଉଁଠି ମଳମୂତ୍ର ତ୍ୟାଗ କରିବ ନାହିଁ, ପର୍ବତ ଉପରେ କେବେ ଚଢ଼ିକି ମଳମୂତ୍ର ତ୍ୟାଗ କରିବନି, ପରିଶ୍ରା ଭେଟ କରିବନି, ନଦୀରେ କେବେ ଶୌଚ ହବନି। ବର୍ଣ୍ଣ ବର୍ଣ୍ଣା ଦେବତା ରହୁଛନ୍ତି ନଦୀରେ, ନଦୀ ତଟରେ ସବୁ ମନ୍ଦିର ଅଛି, ସେ ଜଳ ନେଉଛନ୍ତି, ଗୋମାତା ନଦୀ ଜଳପାନ କରୁଛନ୍ତି, ଆଉ କେଉଁଠି ପାନ କରିବେ, ବୃକ୍ଷ ମୂଳରେ କେବେ ପରିଶ୍ରା କରିବନି, ଶୌଚାଦି କ୍ରିୟା ବୃକ୍ଷ ବୃକ୍ଷାଦି ମୂଳରେ କରିବା, ଆଉ ଲୋକଗୁଡା କ'ଣ ଭାବିବେ ଆମ ମୋତେ କେହି ଦେଖିବନି ଯାଇ ବୃକ୍ଷ ମୂଳରେ କରି, ଏ ଜାଣନ୍ତିନି ଅଜ୍ଞାନ ଆରେ ବୃକ୍ଷ, ସେମାନେ ସ୍ୱତନ୍ତ୍ର ବୃକ୍ଷା ପଶିଛନ୍ତି, ସେମାନେ ସେମାନେ ଯେତେ ଅଛନ୍ତି କ'ଣ ଭୂମିର ଯେତେ ଔଷଧ ଗୁଣ, ଧରଣୀମାତ କିଏ କ'ଣ ଜାଣିପାରନ୍ତା, ଧରଣୀମାତ କିଏ ଜାଣିପାରନ୍ତି, ଆଜି ବି ମଣିଷ ଜାଣିପାରୁନି ଧରଣୀମାତ ପାଖରେ କ'ଣ ଶକ୍ତି ରହିଛି, ଆମ୍ବଟା ମିଠା ହେଉଛି, ଲିମ୍ବଟା ପିତା ହେଉଛି, କୋଉଟା ଖଟା ହେଉଛି, ତେନ୍ତୁଳି ଖଟା ହେଉଛି, ସେଟା କାହାର ଗୁଣ, ଧରଣୀମାତା ଧରଣୀମାତା ପାଖରେ ସବୁ ରସ ରହିଛି, ଯାହା ବିଜ ଯେମିତିକା ସେ ତାର ସେଇ ରସଟା ଧରିକି ଆସୁଛି, ସେଥିପାଇଁ ବସିକି ପରିଶ୍ରା କରନ୍ତି, କାରଣ ଧରଣୀମାତଙ୍କୁ କାଳେ ଅବମାନ ନା ହବ, କିଏ ସର୍ବକ୍ଷମ କିଏ ଟ୍ରାଭେଲିଂ କରୁଛି ଅଲଗା, ଏ ଆମ ଭାରତରେ ଏଗୁଡ଼ା ସବୁ ଥିଲା ନା, ଆଉ ଛୋଟ ପିଲାବେଳେ ଆମକୁ କହିଦେବେ ଆଉ ଏଇ ଛୋଟ ପିଲାବେଳେ ସବୁ ପେଣ୍ଟ ପିନ୍ଧନ୍ତି, ପେଣ୍ଟ ପିନ୍ଧି ଠିଆ ହେଇ ପରିଶ୍ରା କରିବୁ, ତୋ ବାପା ମୁଣ୍ଡରେ ପରିଶ୍ରା କରୁଛୁ, ମୋର ଛୁଆଟି ଗୋଟେ ମନେ ରହୁଛି, ତୁ ତୁ ଠିଆ ହେଇ ପରିଶ୍ରା କରୁଛୁ, ତୋ ବାପା ମୁଣ୍ଡରେ ପରିଶ୍ରା କରିବୁ ଜାଣିଛୁ ନା, ବସି ପରିଶ୍ରା କର, ଆଜି ଗୁଡ଼ାକ ଆଜିକାଲି କିଛି ନାହିଁ, ସେଗୁଡ଼ାକ ସବୁ ଭୁଲିଗଲେଣି ଆଉ, ସେଥିପାଇଁ ଯେଉଁଠି ମାଟି ଅଧିକା ମାଟି ଥିବ, ମାଟିର ଯେମିତି ଆମ ଆଗର ଅଛି ମାଟିର ପର୍ବତ ଗୁଡ଼େ, ମାଟିର ବହୁତ ବଡ଼ ବଡ଼ ଜାଗା ଅଛି, ସେଠି ପରିଶ୍ରା କରିବନି, କାରଣ ବହୁତ ସର୍ପ ବି ରୁହନ୍ତି, ସର୍ପମାନେ ଦେବଗୁଣ ସମ୍ପର୍କ, ସେମାନେ ବି ରହୁଛନ୍ତି, ଚିକିଟ ବି ରହୁଛନ୍ତି, ଆଉ ପୂର୍ବକାଳର ଏ ମାଟି ଗୁଡ଼ାକ ସବୁ ନେଇକି ଗଣେଶ ମୂର୍ତ୍ତି ସରସ୍ୱତୀ ମୂର୍ତ୍ତି ଯେଉଁ ମୂର୍ତ୍ତି ଗୁଡ଼ାକ ସବୁ ହୁଅନ୍ତି ଉହିଙ୍କାରେ, ଉହିଙ୍କା ଯେଉଁଠି ଅଛନ୍ତି ସବୁଠୁ ପବିତ୍ର ମାଟି ନା, ଉହିଙ୍କା ବହୁତ ପବିତ୍ର, ଲୋକ କ'ଣ ଏଇଟା ସଖୀ ଜାଣିଛନ୍ତି ନା, ଆମେ ଆଜିକାଲି ତ ସେଇଟା ଜାଣିବା ହିଁ କଷ୍ଟ ହେଇଗଲାଣି, କିଏ ତାକୁ ଫଲୋ କରିପାରୁଛି? ମିନିମମ୍ ଯେତିକି ଆବଶ୍ୟକ ସେଇଟା ଜାଣିବା ଦରକାର। ସୂର୍ଯ୍ୟ ଅଛନ୍ତି, ସୂର୍ଯ୍ୟଙ୍କୁ ଦିଗକୁ ଚାହିଁକି କେବେ ପରିଶ୍ରମ କରିବା, ମଳତ୍ୟାଗ କରିବା ଉଚିତ ନୁହେଁ। ଲୋକ କିଏ ଜାଣୁଛି? ସୂର୍ଯ୍ୟ ଦେଖିବେ, ଆରେ ସୂର୍ଯ୍ୟ ଭଗବାନ ନା, ସୂର୍ଯ୍ୟ ନାରାୟଣ ସି। ତେଣୁ ଏଇ ବରୁଣ ଆଦି ମୁଖ୍ୟ ଦେବତାଗଣ ନା ଏଇ କଥା ପଡ଼ିଛି, ଯୋଉ ଋଷି ମୁନିମାନେ ସବୁ ଅଛନ୍ତି ପର୍ବତକୁ ଆଶ୍ରୟ କରିଛନ୍ତି, ଆଉ ବୃକ୍ଷମାନେ ଏ ଭଗବାନଙ୍କ ଭଗବାନଙ୍କୁ ଜାଣିଛନ୍ତି ବୋଲା ଏତେ ଖୁସି ହେଇଗଲେ ଗୋବର ଏଇ ଯୋଉ ଭଗବାନଙ୍କର ଅଭିଷେକରେ। ନାନା ରସୋଘା କ୍ଷୀର କ୍ଷୀରାଦି ବାହିନ୍ୟ, ନଦୀମାନେ ଯେତେ ଥିଲେ ସବୁ ବ୍ରଜକୁ ପଳେଇ ଆଇଲେ। ନଦୀମାନେ କେମିତି ବ୍ରଜକୁ ଧରିକି ଆସିଥିବେ? କ'ଣ ସବୁ ମହାନଦୀ କ'ଣ ଏଠି ପଳେଇଥିବେ? ତାଙ୍କ ବ୍ରାଞ୍ଚ କାଢିକି ପଳେଇ ଗଲେ ନା? ନଦୀରେ ଦେବତାମାନେ ଅଛନ୍ତି, ନଦୀର ତାଙ୍କୁ ଅଧିଷ୍ଠାତ୍ରୀ ଦେବୀ, ଅଧିଷ୍ଠାତ୍ରୀ ଦେବୀ ଆଉ ଦେବତାମାନେ ଅଛନ୍ତି। ଯେମିତି ଗଙ୍ଗା, ସେ ଗଙ୍ଗାଙ୍କର ଜନ ଦେବୀ ନା, ଆଉ ଯମୁନା, ସରସ୍ୱତୀ, କାବେରୀ, ବ୍ରହ୍ମପୁତ୍ର, ଏସବୁ ଯେତେ ଯେଉଁ ନଦୀ ଅଛନ୍ତି ତାଙ୍କ ସବୁ ଜଣେ ଅଧିଷ୍ଠାତ୍ରୀ ଦେବତା ଅଛନ୍ତି, ଦେବୀ ଅଛନ୍ତି। ସେମାନେ କେମିତି ଗଲେ? କ୍ଷୀର ବାହିନୀ, ଭଗବାନଙ୍କ ପ୍ରସନ୍ନତାରେ ସବୁ ନଦୀରେ କ୍ଷୀର ବୋହିବାକୁ ଲାଗିଲା ସେ ସମୟରେ। ଇଏ ଅଦ୍ଭୁତ, ଯିଏ ଶୁଣିବ ସେ ପାଗଳା କ'ଣ ଭକ୍ଷି ନଦୀ ପାଣିଟା କ୍ଷୀର ହେଇଯିବ, କେମିତି କ୍ଷୀର ହବ? ନାଇଁ, ଏ ପ୍ରଭୁଙ୍କର ଏଭଳି ଭଗବାନ ଏ ଜଗତର ଲୀଳା କରୁଛନ୍ତି ନା। ଭଗବାନ କିଛି ଜିନିଷ ଏଠି କରିଦେଇକି ଯାଇଛନ୍ତି ମଣିଷକୁ ସବୁଦିନ ପାଇଁ ଅନ୍ଧ କରି ରଖିଦେବା ପାଇଁ, ବିଜ୍ଞାନକୁ ଯଦି, କାରଣ ଭଗବାନ ଜାଣିଛନ୍ତି ବିଜ୍ଞାନ ଦିନ ଆସିକି ପହଞ୍ଚିବ, ଆଉ ବିଜ୍ଞାନ ଦିନ ଠିଆ ହବ କୋଥିରେ? ମୋର ଯୋଉ ଲୀଳା କରିଛି, ମୋ ଲୀଳାକୁ ଯଦି କାଟିବ ବିଜ୍ଞାନ କାଟିବ, ସେଥିପାଇଁ ମୁଁ ଏମିତି ଗୋଟେ ଲୀଳା କରିଦେଇକି ଯିବି, ଏମିତି ଗୋଟେ କିଛି କାମ କରିଦେଇ ଯିବି, ବିଜ୍ଞାନ ସବୁଦିନ ପାଇଁ ଅନ୍ଧ ହେଇକି ରହିଥିବ। ଭଗବାନ କେତେଟା ଜିନିଷ କରିଛନ୍ତି ଯେଉଁଥିପାଇଁ ବିଜ୍ଞାନ ସବୁବେଳେ ଅନ୍ଧ ହେଇକି ରହୁଛି, ଧରି ବି ପାରୁନି, କିଏ ଧରି ବି ପାରିବନି, ମନା ବି କରିପାରିବନି। ବିଜ୍ଞାନ ବିଜ୍ଞାନ ଯେତେ ଆଡ଼ଭାନ୍ସ କଲେ ଭଗବାନ ଲୀଳାକୁ ଧରିପାରୁ, ଯେମିତି ବିଜ୍ଞାନ କେତେ ଆଡ଼ଭାନ୍ସ କରୁଛି, ରାମ ସେତୁ ଅଛି ମାନୁଛି ନା ନାହିଁ, ଦ୍ୱାରକାକୁ ମାନୁଛି ନା ନାହିଁ, ଭଗବାନ ଦ୍ୱାରକାକୁ ବୁଡ଼େଇ ଦେଇ ଚାଲିଗଲେ, ଡିସାପିୟର କାହିଁ କଲେନି? ଭଗବାନ ଏଟା ପୁରା ତ ପଳେଇଥାନ୍ତି, ବୁଡ଼େଇ ଦେଇଛନ୍ତି, ବର୍ତ୍ତମାନ ସେ ରିସର୍ଚ୍ଚ କରି ଦେଖୁଛନ୍ତି ଏଠି ଅଛି ନଗର ଏଟା। ତୁମେ ତ କହୁଛ ଜଳ ଭିତରେ ଲୁଣ ପାଣି ଅଛି, ଆଉ ଏତେ ଦିନରେ ନଗରୀ 5000 ବର୍ଷ ହେଲାଣି, ହେଲେ କାହିଁ ଖାଉନି? ତ ଆମର ଲୁଣି ପବନ ଘର ଖାଇଗଲେଣି, ଇଟା ଖାଇହଉଛି, ତାଙ୍କର ତ କିଛି ହଉନି। ଭଗବାନ ବିଜ୍ଞାନକୁ ଅନ୍ଧ କରିବା ପାଇଁ ଏମିତି କେତେ ଲୀଳା କରିଦେଇଯାଇଛି, ଯୋଉଟା ଯାହାର ସତ୍ତା ବି ଆଜି ପର୍ଯ୍ୟନ୍ତ ବିଜ୍ଞାନ ପାଇପାରିବନି, ଅଚିନ୍ତ୍ୟ ଶକ୍ତି ଭଗବାନ ପାଇଁ, ଏ ତର୍କର ବସ୍ତୁ ନୁହେଁ, ସେଥିପାଇଁ ସେ ଭଗବାନ କେତେ ଜିନିଷ ସେ କରିଦେଇ ଯାଇଛନ୍ତି। ସେଥିପାଇଁ ନଦୀମାନଙ୍କର ସବୁ କ୍ଷୀର ବୋହିବାକୁ ଲାଗିଲା, କ୍ଷୀର ବାହିନୀ, ନଦୀମାନେ ସବୁ କ୍ଷୀର ବାହିନୀ ହେଲେ। ନାନା ରସୌଘା ସରିତା, ରସୌଘା ରସ, ରସ ଯେତେ ରସ ସେ ସଂସାରରେ ସବୁଠୁ ଶ୍ରେଷ୍ଠ ରସ ହେଲା କ୍ଷୀର। ଗୋମାତାଙ୍କର ଆମେ ଗଞ୍ଜାମରେ କୁହନ୍ତି, ଗାଈ କ୍ଷୀର କହିବେନି କେବେ, ଗୋରସ, ଗୋରସ ଆଣରେ ସଂସାର ଗୋରସ କୁହନ୍ତି, କ୍ଷୀର କହିବେନି, ଦୁଗ୍ଧ ବି କହିବେନି, ଗୋରସ ଆଣ ରସ। ଯେତେ ରସ ସଂସାର ଅଛି ସବୁଠୁ ଶ୍ରେଷ୍ଠ ହେଲା ଗୋମାତା। ଆଜି ସିନା ଗୋମାତାଙ୍କୁ ଆମେ ଠିକ୍ ସେ କେୟାର କରିପାରୁନି, ଗୋମା ଜମି ନାହିଁ, ଆମେ ସବୁ ଖାଇବାକୁ ଦିଆହେଉଛି କ'ଣ ଚୁକୁଡ଼ା କୁଣ୍ଡା, ଏଗୁଡ଼ା କିଛି ଗୋମାତା ଖାଆନ୍ତିନି। ଗୋମାତାଙ୍କର ସବୁଠୁ ଭଲ ଜିନିଷ କ'ଣ? ଘାସ, ଘାସ ଖାଇବେ, ଶୁଦ୍ଧ ଘାସ, ଏ ସରି ଶୁଦ୍ଧ ଜଳ ପାନ କରିବେ, ଖୋଲା ପବନ ରହିବେ, ଘାସ ଖାଇବେ, ଆଉ ସେ ଯେଉଁ କ୍ଷୀର ଆସିବ ସେ ହେଉଛି ଆହାର। କିଛି ଆବଶ୍ୟକ ନାହିଁ ବୋଲେ କିଛି ଖାଇବା, ଗୋଟେ ମଣିଷର ଗୋଟେ ଗ୍ଲାସ୍ କ୍ଷୀର ହିଁ, ଦୁଇ ଦିନ ଦୁଇ ସକାଳ ସନ୍ଧ୍ୟା ଦୁଇ ଗ୍ଲାସ୍ ପିଇଦେବ ମାନେ ତାର ଆହାର ହେଇଗଲା। ତାଙ୍କର ଏଭଳି ଅମୃତତ୍ଵ ଶକ୍ତି ଭଗବାନ ଦେଇଛନ୍ତି ଗୋମାତାଙ୍କର, ଦେଇଛନ୍ତି। ସେଗୁଡ଼େ ଗୋଟେ କିଏ ଗୋଟେ ଟୋକାଟା ଥିଲା କେଉଁଠିକାର, ସେ ପିଲା ମୋତେ ଭେଟିଥିଲା, ସେ ତାର କେଉଁଠୁ ପଡ଼ିକି ବାହାର କଲା, କହିବ କୃଷ୍ଣ କାହିଁକି ମାଖନ ଖାଆନ୍ତି? ମୁଁ ଆଜ୍ଞା ବୁଝିଲି, ସେ ତାର ମାଖନ ଉପରେ ଷ୍ଟଡି କରିକି କହିଲା, ଆଜ୍ଞା ମୁଁ ଜାଣିଦେଲି କୃଷ୍ଣ ଏଇଥିପାଇଁ ମାଖନ, ମାଖନର କ'ଣ କ'ଣ ଗୁଣ ଅଛି, ମୁଁ ତୁ ହଜାରେ ଷ୍ଟଡି କରି ତୁ ଯାହା ଜାଣିବୁ ସେଟା ଆମେ ଗ୍ରହଣ କରୁନଛୁ। କୃଷ୍ଣ କାହିଁକି ମାଖନ ଚୋରି କରୁଥିଲେ, ମାଖନ ଚୋର ବୋଲି କାହିଁକି ପ୍ରସିଦ୍ଧ ହେଲେ? ମାଖନ ଏଠି କିଛି ବାସି ଅଂଶ ରହୁଛି ନା, କିଛି କିଛି ଯେତେ ଫ୍ରେଶ୍ ମାସନ ଟିକେ ଖଟା ଅଂଶ ରହୁଛି ନା, ଛେନା ଚୋର କାହିଁକି ହେଲେନି, ଘିଅ ଚୋର କାହିଁକି ହେଲେନି, କ୍ଷୀର ଚୋର କାହିଁକି ହେଲେ, କାହିଁକି ମାଖନ ଚୋର ହେଲେ? ସେ ତାର ମତେ ବୁଝେଇଲା ଦୁଇ ଘଣ୍ଟା, ମାଖନର ଏଇ ଗୁଣ ଅଛି, ଏହା ଅଛି, ଏଭଳି ବ୍ରହ୍ମଚର୍ଯ୍ୟ ଏଭଳି ରୁହେ, ଶରୀର ଏଭଳି ରୁହେ, ଆହାର ବେଶୀ କରିବାକୁ ପଡ଼େ ନା, ଜୀବନର ଫୁର୍ତ୍ତି ଆସେ, ଏହା ଆସେ, ତା ଆସେ, ଏଇଭଳି ଭାବରେ ମାଖନ ତିଆରି କରାଯାଏ। ମାନେ ଦେଖ ଆମ ପ୍ରଭୁ ଏହା କରିଛନ୍ତି, ଆମେ ଆମେ ଏଇଟା ମାନିକି ଚାଲିଛୁ, ଆମେ କୋଉଠି ମାଖନ ଖାଇବା ପାଇଁ ଗାଈ ତ ଚୋକଡ଼ା ଖାଉଛି, ଆଉ ତୁମ ମାଖନ କ'ଣ ଖାଇବ? ନା ତୁମେ ସେଇଆ ଖାଇଲେ ତୁମେ ସେଭଳିଆ ବ୍ରହ୍ମଚାରୀ ହେଇକି କୃଷ୍ଣଙ୍କ ଭଳିଆ ଦଣ୍ଡିଆ ମାରିପାରିବ? ବିଜ୍ଞାନକୁ ଭଗବାନ ଅନ୍ଧ କରିଦେଇ ଯାଇଛନ୍ତି, ବିଜ୍ଞାନ ଭାବୁଛି ଆମେ ଆଡ଼ଭାନ୍ସ କରୁଛୁ, କିନ୍ତୁ କ'ଣ ଅନ୍ଧ କରିଦେଇ, ସବୁଠୁ ବଡ଼ ଅନ୍ଧ କରିଦେଇ ଯାଇଛନ୍ତି, ଯେମିତି ସୂରଦାସ ଅନ୍ଧ ଥିଲେ ଲେଖି ଦେଇଯାଇଛି, ବ୍ୟାସ ନାରଦ ଶୁକ ଏମାନେ ଥିଲେ ଏଭଳି ଏଭଳି ଶାସ୍ତ୍ର ସବୁ ଭଗବାନ ତାଙ୍କ ଦ୍ୱାରା ରଚନା କରିଦେଇଛନ୍ତି, ବିଜ୍ଞାନ ତା ବୁଦ୍ଧିଟା ବି ପାଉନି। ତକାଟ କ'ଣ ଭାଗବତ କ'ଣ କିଏ କପି କରିକି କିଛି ଲେଖିପାରିବ? ଗୀତ କିଏ କପି କରିକି କିଛି ଲେଖିପାରିବ? ନା ସେଭଳି କିଛି ଜ୍ଞାନ ସେଗୁଡ଼ା କ'ଣ କେତେ କ'ଣ ଲେଖିଲେ ବି ଲୋକ ରାମାୟଣ ଭାଗବତ ମହାଭାରତ ୟା ପ୍ରତି ସ୍ୱଭାବ ସ୍ୱଭାବିକ ଗୋଟେ ଆସକ୍ତି ରହୁଛି। ବିଜ୍ଞାନ କେତେ ଆଡ଼ଭାନ୍ସ ହେଇଗଲାଣି କି ତାଙ୍କ ମନ୍ଦିର ଗଲେ ତାଙ୍କୁ ଶାନ୍ତି ମିଳୁଛି, ସେଟା କାହିଁକି ସେ କହିପାରିବେନି? ସେ ମାନିବେନି, କହିବେ ବିଗ୍ରହ ଠାକୁର କ'ଣ, ଠାକୁର କ'ଣ ସବୁ ସବୁ ବଡ଼ ଅଛନ୍ତି, ଭଗବାନ ବିଗ୍ରହକୁ ଅନ୍ଧ କରିଦେଇଛି, ଏ ବିଜ୍ଞାନକୁ ଅନ୍ଧ କରିଦେଇଛନ୍ତି କେତେଟା ଜିନିଷ, ଆଉ ବିଜ୍ଞାନକୁ ଅନ୍ଧ କରିଦେଇଛନ୍ତି ବୋଲି ପ୍ରଭୁବାଦ ପ୍ରମାଣିତ କରିଦେଲେ। ସେଥିପାଇଁ ଆମେରିକାର ସମସ୍ତେ ତାଙ୍କର ଚେଲା ହେଇଯାଇଥିଲେ, ସବୁତ ଗୋଡ଼ଉଥିଲେ ପ୍ରଭୁବାଦ ପଛରେ ସମସ୍ତେ ଗୋଡ଼ିବାର ଗୋଟେ ବଡ଼ ବିଶେଷ କାରଣ ଥିଲା, ବିଜ୍ଞାନର ସମସ୍ତ କୌଶଳକୁ ସେମାନେ ଲଗେଇଥିଲେ ଗୋଟେ ମଣିଷକୁ ବଦଳେଇବା ପାଇଁ। ଏଇ ଯେଉଁ ବିଲିୟନ ବିଲିୟନ ଡଲାର ସେମାନେ ଖର୍ଚ୍ଚ କରୁଥିଲେ ନା କାରଣ ଭଲ ଘର ଛୁଆମାନେ ସବୁ ପଳାଉଥିଲେ ରାସ୍ତା କଡ଼ରେ ହିପି ହେଇକି ବୁଲୁଥିଲେ, ଝିଅ ସାଙ୍ଗରେ ଗୋଟେ ଝିଅ ସାଙ୍ଗରେ ରହିବେ ତ ଛାଡ଼ିଦେବେ ଏମିତି, ମାନେ ସ୍ନାନ କରିବେନି, ସରକାର ମାନେ ରିଲିଫ ଯେମିତି ଦିଆଯାଏ ତାଙ୍କର ବଡ଼ ବଡ଼ ସଂସ୍ଥା ମାନେ ସେମାନେ ରିଲିଫ ଦିଅନ୍ତି, ଏମିତି 18 ବର୍ଷ ହେଇଗଲା ମାନେ ତାଙ୍କ ଘର ରହିବେନି, ବାହାରି ପଳେଇ ଆସିବେ। ବହୁତ ଚେଷ୍ଟା କରାଯାଏ ତାଙ୍କ ଜୀବନକୁ ପରିବର୍ତ୍ତନ କରିବା ପାଇଁ, ଯଦି ହଜାର ହଜାର ଏଭଳି ହିପି ଆସିବେ ତା ଭବିଷ୍ୟତରେ ହବ କ'ଣ? ଆମେରିକା ସରକାର ବହୁତ ଚେଷ୍ଟା କରିଛି ବିଜ୍ଞାନ, ସେଥିପାଇଁ ପ୍ରଭୁପାଦଙ୍କୁ ଆଲାଉ, ଯେତେବେଳେ ପ୍ରଭୁପାଦ ଦେଖିଲେ ପ୍ରଭୁପାଦ ଯାଇକି ମହାମନ୍ତ୍ର ଦ୍ୱାରା ସବୁ ପରିବର୍ତ୍ତନ କଲେ, ସେମାନେ ଆଲାଉ କରିଦେଲେ ପ୍ରଭୁପାଦ। ତାଙ୍କ ପର୍ସନାଲ ଭଗବାନଙ୍କର ବ୍ୟକ୍ତିତ୍ୱ ପ୍ରଭୁପାଦଙ୍କ ବ୍ୟକ୍ତିତ୍ୱ କ'ଣ କହିବା, ସେ ତ ଭଗବାନଙ୍କର ପୁରା ସାକ୍ଷାତ ଅବତାର, ତାଙ୍କ କଥା ଷ୍ଟ୍ରେଟ ଫରୱାର୍ଡ ଯେଉଁ ଡିଲିଙ୍ଗସ୍ ମୁଁ ଯେଉଁ ଦେଖୁଛି ସବୁ ଭିଡ଼ିଓ ଯେଉଁ ବାପା, କେହି ଆଜି ଆଜି ଜଣେ ବି କେହି ସେମିତି କହିପାରିବେନି ସାମ୍ନାରେ, ସମସ୍ତଙ୍କୁ ସିଧା ସିଧା କଥା, କେବେ କମ୍ପ୍ରମାଇଜ୍ କରି କଥାବାର୍ତ୍ତା କରିବେ। ତାଙ୍କ ଦୃଷ୍ଟିରେ କୌଣସି ଜିନିଷ ବଡ଼ ନଥିଲା, କାହାର ଚାପଲାସି କରିନାହାନ୍ତି, ଚାପଲାସି କ'ଣ କୁହନ୍ତି, ଖୁସମତିଗିରି କାହାର କରିନାହାନ୍ତି, କାହା ଖୁସମତିଗିରି କରିନାହାନ୍ତି, ପୁରା ଷ୍ଟ୍ରେଟ ଆସିଛନ୍ତି। ଭଗବାନ ସେଇ ଶକ୍ତି ଆବିଷ୍ଟ କରିକି ପରମ୍ପରା ଆଚାର୍ଯ୍ୟ ଗୁରୁ ସେ ଶକ୍ତି ତାଙ୍କୁ ସବୁ ଢାଳି ଦେଇଥିଲେ, ସେଥିପାଇଁ ସେ ବିଜ୍ଞାନକୁ ଅନ୍ଧ କରିଦେଇ ପଳେଇ ଆସିଲେ। ଜଣେ ଭକ୍ତ କେତେ ସୁଖରେ ରହୁଛି, ଶାନ୍ତିରେ ରହୁଛି, ସବୁକିଛି ବ୍ୟବସ୍ଥା ରହିଛି, କିନ୍ତୁ କ'ଣ ନାମର ରହିଛି ବିଜ୍ଞାନ ସର୍ଚ୍ଚ କରି ପାଇପାରିବ, କେବେ ପାଇପାରିବେନି। ସେଥିପାଇଁ ବିଜ୍ଞାନ ଯଦି ବିଜ୍ଞାନ ଦୃଷ୍ଟିରୁ ଭାଗବତ ବୁଝିବା ପାଇଁ ଚେଷ୍ଟା କରେ କେବେ ବୁଝିପାରିବେନି, ସେଥିପାଇଁ ଆଜିକାଲି ପିଲାମାନଙ୍କୁ ଭାଗବତ ବୁଝିବା କଷ୍ଟ ହେଇଯିବ, ସବୁବେଳେ ତାଙ୍କ ମୁଣ୍ଡରେ ଆସିବ ଏଇଟା କାହିଁକି କେମିତି ହେଲା, ଏଇଟା କେମିତି ହବ ଜିନିଷ, ଏଇଟା ଅପ୍ରାକୃତ ଜିନିଷ, ଏଇଟା ଫୋର୍ଥ ଆଉ ଫିଫ୍ଥ ଡାଇମେନ୍ସନ୍ର ଜିନିଷ, ତୁମେ ଗ୍ରହଣ କରି ଚାଲ, ତୁମେ ତାହେଲେ ସ୍ପିରିଚୁଆଲ ଷ୍ଟାଣ୍ଡାର୍ଡ ସେମିତି ଆସିଯିବ, ତୁମେ ଜାଣିପାରିବ। ତୁମେ ଆଗ ତୁମ ଲାଇଫଟା ଚେଞ୍ଜ ହେଲେ ଆମ ଜୀବନଟା ପରିବର୍ତ୍ତନ ହେଇଗଲା ପରେ ଆମେ ଜାଣିପାରିବା ଭଗବାନ କ'ଣ। ଯେତେବେଳେ ଯାହା ଜୀବନ ପରିବର୍ତ୍ତନ ହେଇନି ସିଏ ଭଗବାନଙ୍କୁ ଯାହା ମାପିବା ପାଇଁ ଚାହୁଁଛି ସେଇଟା କେବେ ସମ୍ଭବ ନୁହେଁ, ତା ବୁଦ୍ଧି ଦ୍ୱାରା ମାପୁଛି। ମେଡିସିନଟା ଆପଣ ଖାଇଲେ, ମେଡିସିନଟା ଆପଣଙ୍କର କାମ କଲା ପରେ ତାପରେ ଜାଣିବେ ମେଡିସିନଟା ଠିକ କି ଭୁଲ। ସେଭଳି ଆମ ଜୀବନରେ ଯେତେବେଳେ ଆମ ଅନୁଭବ ନ ଆସିଛି ଆମେ ଭଗବାନ ଜାଣିପାରିବାନି, ମୋ ଜୀବନରେ କ'ଣ ପରିବର୍ତ୍ତନ ଆସିଲା, ପ୍ରଭୁଙ୍କର କୃପାଟା, ଗୁରୁଙ୍କର ଆମେ ଗୁରୁଙ୍କୁ ଜାଣିବା କେମିତି ଜାଣିବା, ମୁଁ ଗୁରୁଙ୍କର ବାକ୍ୟକୁ ଅନୁସରଣ କରି ଗୁରୁଙ୍କ ପ୍ରତି ସମର୍ପିତ ହୋଇ ଗୁରୁଙ୍କର ସେବା କରି ମୋ ଜୀବନରେ କ'ଣ ପରିବର୍ତ୍ତନ ହେଇଛି, ମୋର କେମିତି ଭାବନା ରହୁଛି, ସେ ଯେତେବେଳେ ଆମେ ଜାଣିପାରିବା ପର୍ସନାଲି ଆମର ଡେଡିକେସନଟା ଆସିବ, ଆମେ ସେତେବେଳେ ଗୁରୁ କ'ଣ ଜାଣିଲେ। ଭଗବାନ କେବଳ କୌଣସି ଜୀବ କେବେ ଜାଣିପାରିବନି, ଯେତେବେଳେ ତାର ସରଳତା ତାର ତ୍ୟାଗ ବଳରେ ଗୁରୁ ଆଚାର୍ଯ୍ୟଙ୍କ ଆନୁଗତ୍ୟ ସେତେବେଳେ ସେବା କରିବ କୃପାଟା ଯେତେବେଳେ ସେ ପାଇବ ସେ ଜାଣିପାରିବ ଯେ ପ୍ରଭୁଙ୍କର କୃପାଟା କ'ଣ ନ କରିପାରେ। ସେଥିପାଇଁ ସେ ଲେଖିଲେ ନା ମୁକମ୍ କରୁଛି ବା ଚାଳମ ପଙ୍ଗୁଲଙ୍ଗିରି, ତାଙ୍କ ଜୀବନର ଅନୁଭବ ଅଛି ସେ ଲେଖିଲେ, ଆଉ ତାର ଅନୁଭବ ନାହିଁ ସେ କ'ଣ କହିପାରିବ, ଏ କୃପା ହେଉଛି ସେଭଳି ଜିନିଷ, ଇଏ ସବୁ ଅତର୍କ୍ୟ ଜିନିଷ, ଆଉ ଭାଗବତ ବୁଝିବା ପାଇଁ କିଛି କେବେ ବୁଝି ହେବନି, ଯେପର୍ଯ୍ୟନ୍ତ ଭାଗବତଙ୍କର କୃପା ନ ମିଳିବ, ଭକ୍ତ ଭାଗବତଙ୍କର କୃପା ନ ମିଳିବ। ଯେମିତି କହୁଛନ୍ତି କ'ଣ ସେ ଶବ୍ଦ ଲଗେଇଲେ ସଂସ୍କୃତରେ, ବୃକ୍ଷ ଆସନ ମଧୁଶ୍ରବା, ବୃକ୍ଷମାନେ ସବୁ ମଧୁ ଝରେଇଲେ, ବୃକ୍ଷର ମଧୁ ରହିକି କୋଉଥିରେ ମଧୁ ରହେ, ଫୁଲରେ ମଧୁ ରହିବ ନା, ଆଉ ଫୁଲର ମହୁ କୋଉ ଝରି ପଡୁଛି, ଫୁଲ ଭିତରେ କ'ଣ କୋଷ ଥାଏ, କୋଷ ଭିତରେ ମଧୁକର ଯିବ, ପୁଣି ମଧୁକର ଯାଇକି ସେ କୋଷରୁ ଆଣିବାକୁ ହେଲେ କୋଷ ଭିତରେ ଟିକ 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 କ'ଣ ଥିବ, ଫୁଲ ଭଳିଆ ସବୁ ରହିଥିବ ମଧୁଟା, ସେଥିରେ ଯେମିତି ଆମର ଝାଳ ସବୁ କୋଉଥିରେ ଆସେ, ରୁମ ମୂଳରେ ଆସେ, ସେ ମଦ ଗୁଡା ସେଥିରେ ଲାଗେ, ସେଥିପାଇଁ ଇଏ ଯାଇ କଣ କରିବ, ଭ୍ରମର ଯାଇ କଣ କରିବ, ଏମିତି ଘୁରେଇବ, ଏମିତି ଘୁରେଇବ, ମଦ କରି ଯାଇ ଘୁରେଇବ, ତାର ଯୋଉ କଣଟା ଥାଏ, ତାର ଶୁଣ୍ଡଟା ଥାଏ, ଶୁଣ୍ଡରେ ଘୁରେଇଲେ ତା ଦେହରେ ସେ ବୁଲି ବୁଲି ଟିକି ଟିକି ଲାଗିବ, ସେଟାକୁ ଆଣିକି ଷ୍ଟକ୍ କରିବ, ତାକୁ ନେବ କୋଷ ଭିତରେ ରଖିବ, ସେଟା ଫଳ ଆକାର ଧର୍ମ ବୃକ୍ଷର ଧର୍ମ ହିସାବରେ ସେ କୋଉଥିରେ ଆସିବ, ଫଳରେ ବି ମଧୁ ଆସିବନି, ଫୁଲରେ ମଧୁ ଆସିବ, ସେଥିପାଇଁ ଆମ୍ବ ଫୁଲ ଦେଖନ୍ତି ଫୁଲ ହେଲା ମାନେ ମହୁମାଛି ସବୁ ବୁଲିବେ, ବୃକ୍ଷର ଧର୍ମ ହେଲା ଫୁଲରେ ମହୁ ଆସିବ, କିନ୍ତୁ ଏଠି କହୁଛନ୍ତି ମଧୁସ୍ରାବ, ସାଙ୍ଗେ ସାଙ୍ଗେ ପୁଷ୍ପ ସମୟ ସବୁ ଫୁଟିଲେ ମଧୁ ସବୁ ଝରିଲା, କେମିତି ହେଲା ଜଣେ ବୈଜ୍ଞାନିକ ଦୃଷ୍ଟିରୁ ଚିନ୍ତା, ସେ କିଛି ବୁଝିପାରିବେନି, ଫୁଲ ଭିତରେ ମଧୁଟା କିଏ ଦେଇପାରୁଛନ୍ତି, ସମୁଦ୍ର ଭିତରେ ଏତେ ଲୁଣ କିଏ ରଖିପାରୁଛନ୍ତି, ଘାସ ଭିତରେ ଯେଉଁ ଘାସକୁ ଆମେ କାଟିକି ଫୋପାଡ଼ି ଦଉଛୁ ତା ଭିତରେ ଯେତେ ଏତେ ଅମୃତତ୍ଵକୁ ରଖିପାରୁଛନ୍ତି ଗୋମାତାଙ୍କ ଦ୍ଵାରା, ବିଜ୍ଞାନକୁ ଅନ୍ଧ କରିଦେଇଛନ୍ତି, ଭାଗବତଙ୍କର ଯେଉଁ ମହିମା ସେ କେବଳ ବିଜ୍ଞାନକୁ ଅନ୍ଧ କରି ରଖିବା, ବିଜ୍ଞାନ ଯଦି କେବେ ଯଦି ଏଇ ଅତର୍କୀୟ ଜିନିଷକୁ ବିଚାର ନ କରିବ, ଭଗବାନଙ୍କୁ ଭଗବାନ ସବୁ ଉର୍ଦ୍ଧରେ ଏଇଟାକୁ ବିଚାର ନ କରିବ, ସବୁଦିନ ପାଇଁ ଅନ୍ଧକାର, ସେଥିପାଇଁ ବର୍ତ୍ତମାନ ସବୁ ବିଜ୍ଞାନର ପ୍ରଗତି ହେଇଗଲା କିନ୍ତୁ ମଣିଷ ଅନ୍ଧକାର ରହିଛି, ମଣିଷ କଣ ମଣିଷ ହେଇପାରୁଛି, ଶ୍ରଦ୍ଧା ପ୍ରୀତି ସ୍ନେହ ମମତା କିଛି ନାହିଁ, ବୃକ୍ଷରୁ ମଧୁ ସବୁ ଝରିବାକୁ ଲାଗିଲା, ଆଉ ଯେଉଁ ଭୂମି ଗୁଡ଼ିକ ସବୁ କର୍ଷଣ ହେଇନଥିଲା ମାନେ କ'ଣ ଚାଷ ହେଇନଥିଲା, ସେଥିରୁ ସବୁ ଶସ୍ୟ ଔଷଧ ବାହାର, ହିରଣ୍ୟକଶିପୁ କରିଦେଉଥିଲା, ଆଉ ଏଇଟା ଦେବତାମାନଙ୍କର ପାୱାର ନା, ଶସ୍ୟ ରହିଲେ ବି ଭୂମି ରହିଲେ ବି ଦେବତାମାନଙ୍କର ଶକ୍ତି ରହିଛି, ଯେଉଁ ଚନ୍ଦ୍ରମା, ଚନ୍ଦ୍ରମା ତାଙ୍କ କିରଣ ନଦେଲେ କୌଣସି ଫଳ ନା ଫଳ ହବ, କୌଣସି ଫଳର ସ୍ୱାଦୁ ଆସିବନି, ସେ ବିଦେଶରେ ଯେଉଁ ଫଳ ଗୁଡ଼ାକ ତାଙ୍କର ସେଗୁଡ଼ାକ ସବୁ ଘର ଘର ରଖିଛନ୍ତି ନା, ଆଉ ତାଙ୍କର ବରଫ ଦେଶ ଗୁଡ଼ାକ ନା, ଏ ବଡ଼ ବଡ଼ ଆମର ଯେମିତି ଗୋଟେ ଗୋଟେ ଏକର ଜାଗା, ଗୋଟେ ଏକର ଜାଗାରେ ତାଙ୍କର ସବୁ ପ୍ଲାଷ୍ଟିକ ପ୍ଲାଷ୍ଟିକ ଘର ହେଇଥିବ, ବରଫ ପୋଡ଼ି କ'ଣ ହବ, ସେ ପୁଣି ପ୍ଲାଷ୍ଟିକ ଘର ତାଙ୍କୁ ସବୁ ଏମିତି କରାହେଇଛି, ମୁଁ କହିଲି ମୁଁ ଚାଲିଲି ଦେଖିକି ଆସିବା, ମୋର ସବୁବେଳେ ଦେଖିବାର ସବୁ ଜାଣିବାର ଇଚ୍ଛା, ମୁଁ ତାହେଲେ ଦେଖି ଆସିବା, ଗଲୁ ଗୋଟେ ଫାରୁ ତାଙ୍କ ଏମିତି ପରମିଶନ ନାହିଁ, ସେ ଆଗ କରି ମୁଁ ପଶିଲି, ଇଏ ଡେଢ଼ ଗୋଟେ ଟମାଟୋ ସବୁ, ସେ ଗୋଟିଏ ଖାଲି ଗୋଟିଏ ଡାଳଟା ଏମିତି ଗୋଟେ, ପୁଣି ତାଙ୍କର ଆମର କ'ଣ ବାଉଁଶ ବାଡ଼ି ପୋତୁ, ତାଙ୍କର ବାଉଁଶ ବାଉଁଶ ଗଛ ନାହିଁ, ସବୁ ଆଲୁମିନିୟମ ଆଲୁମିନିୟମ ଏମିତି ବକା ବଙ୍କା ହେଇଥିବ, ତାକୁ ପୋତି ଦେଇଥିବେ, ତା ଦେହରେ ଗୋଟେ ଟମାଟୋ ଗଛ ଯାଇଥିବ, ତା ଦେହରେ ଦେଖିବେ ଗୋଟେ ଟମାଟୋ ଗଛ 5 କେଜି ଫଳିଥିବ, ଭାଇ ସ୍ୱାଦ ଅଛି କିଛି କିଛି ନାହିଁ, କାହିଁକି କଭରେ ସୂର୍ଯ୍ୟ ତ ଆସୁଛନ୍ତି, ତା କିରଣ ବରଫ ଦ୍ୱାରା କିଛି ହଉନି, ଚନ୍ଦ୍ରମାଟାକୁ କଭର ହେଇକି ରହିଛି, କେବଳ ହାୱା ଆସିବା ପାଇଁ ତାଙ୍କର ସବୁ ରଖାହେଇଛି, ଗୋଟେ ଗୋଟେ ଏମିତି ଟେକିଦେବେ ପବନ ଆସିବ, ଚନ୍ଦ୍ରମାଙ୍କର ସେଥିପାଇଁ ସେ ଔଷଧୀମାନଙ୍କର ଯେତେ ଔଷଧି ରହିଲା, ଔଷଧୀମାନଙ୍କର ରାଜା କିଏ ହେଲେ, ଚନ୍ଦ୍ରମା, ଚନ୍ଦ୍ରମା ହେଲେ ଔଷଧୀମାନଙ୍କର ରାଜା, ସେ ଯେତେବେଳେ ଚନ୍ଦ୍ରମା ଆସିଲା ମାନେ ସବୁ ଜିନିଷର ସ୍ୱାଦ ବଢ଼ିବ, ବିଜ୍ଞାନଟା କରିପାରିବନି, ତେଣୁ ଏଇ ଏଇ ଦେବତାମାନଙ୍କର ସବୁ ପ୍ରକୃତି, ଦେବତାମାନେ ହେଲେ ଭଗବାନଙ୍କର ଅଧୀନ, ଆଉ ପ୍ରକୃତିର ଯେତେ ପ୍ରକାର ବ୍ୟବସ୍ଥା ରହିଛି ସବୁ ଦେବତାମାନଙ୍କର ଅଧ୍ୟକ୍ଷତା ରହୁଛି, ଆଉ ଲୋକମାନେ ଦେବାଦେବୀ ଯେଉଁ ପୂଜା କରୁଛନ୍ତି ଏଇଟା ମନା କରିହେବନି, ଆମେ କ'ଣ ଆମେ ଗୋଟେ PhD ଗଲେ ଆମେ ଆଉ ପ୍ରଥମ ଶ୍ରେଣୀ ଜିନିଷ କ'ଣ ପଡ଼ିବ, PhD ଯିଏ ଗଲା ତାର ପ୍ରଥମ ଶ୍ରେଣୀ +2 ପଢ଼ିବା +3 ପଢ଼ିବା ଦରକାର ନାହିଁ ନା, ଆମର କ'ଣ ଆମେ ଭଗବାନ ପାଖକୁ ପଳେଇବା ପାଇଁ ଆମର ଯୋଜନାଟା ନା, ତୁମେ ଯିଏ ସଂସାର ଭିତରେ ରହୁଛନ୍ତି ସେମାନେ ତାଙ୍କର ତ ଭଗବାନ ପାଖକୁ ଯିବାର ନାହିଁ, ଭଗବାନ ଜାଣିଛନ୍ତି, ମନେ କହିଲେ ଆମେ ସଂସାର ଛାଡ଼ିକି ଯିବା ପାଇଁ ଚାହୁଁନାହାନ୍ତି, ଏଇଠି ବଞ୍ଚିବ କେମିତି, ପୁଣି ସେମାନେ ଦେବାଦେବୀ ଯେଉଁ ଯେତେ ପ୍ରକାର ପୂଜା ଯେମିତି ଫୁଲବାଣୀ ଆଡ଼େ ସେ ଗୋଟେ ସେ ହରଡ଼ ବୁଣିବା ପୂର୍ବରୁ ଗୋଟେ ବାରାଙ୍କ ମାଆରେ ତାକୁ ଟେକେ ସେ ଆକୁ ପୂଜା କର, ତା ସେଟା କାହିଁକି ଖାଇ ତାଙ୍କୁ ସବୁ, ସେଟା ତାଙ୍କୁ ସବୁ କେତେ ଅନ୍ଧ ଜିନିଷ ରହିଛି, କିନ୍ତୁ ଦେବାଦେବୀ ପୂଜାକୁ ସେମାନେ ସେ ମାନନ୍ତି, ସେ ଜାଣିଛନ୍ତି କ'ଣ ଦେବତାମାନେ କୃପା କଲେ ଠିକ୍ ସମୟରେ ବର୍ଷା ହବ, ଠିକ୍ ସମୟରେ ଚନ୍ଦ୍ରମା ଆସିବେ, ଠିକ୍ ସମୟରେ, ଆଉ ଆମେ ସାଇନ୍ସ ଦ୍ୱାରା ସବୁ କାଟିଦେବା ହବନି, ସେଟା ହେଇପାରିବନି, ଭଗବାନଙ୍କର ପ୍ରିଜାଇଡିଂ ନେଟିଭ୍ସ ମାନେ ଅଛନ୍ତି, ନଦୀ ସବୁ ସବୁ ଜିନିଷ କରାହଉଛି ନା ସବୁ, ଆଉ ସବୁ ବର୍ତ୍ତମାନ ଦେଖିବ ସବୁ ଶୁଷ୍କ ହେଇଯିବ, ନଦୀ ବରଫ ପାଇଁ ବର୍ଷା ହଉନି ବୋଲି, ବର୍ଷା ତ ହବନି, ଏବେ କମିଯିବ, ଖରା ବଢ଼ିବ, ଝର ରହିଥିଲା, ଏ ଯେମିତି ଯେଉଁ ଆମର ମୁଁ ଯାଇଥିଲି ସେଠି କେଉଁଝର ଗଲାବେଳେ, କେଉଁଝର କେଉଁଠି ଯାଇଥିଲି, ଯାଇଥିଲି ଦର୍ଶନ କରିବା ପାଇଁ, ଗୁନାସିକା ଗୁନାସିକା ଯେଉଁ ଆସୁଛନ୍ତି କେଉଁଠି ବୈତରଣୀ ଆସୁଛନ୍ତି, ସେ ଭିତରେ ଯାଇକି ସେ କେମିତି ସେ କେଉଁଠୁ ଆସୁଛନ୍ତି ଜଳ, ପାହାଡ଼ରୁ ଏତେ ଜଳ କେଉଁଠି ଆସୁଛି, ତା ଦେହରେ କାହାର ହାତ ରହିଛି, ଆମେ ତାଙ୍କୁ ବିଚାର କରି ଦେଖିବା ନା, ଗୋଟେ ଗଛଟାକୁ ମାଟିରେ ଲଗେଇ ପାଣି ଦେଲା ବେଳକୁ ସେ ହଉନି, ପାହାଡ଼ ଉପରେ କେତେ ଦୂର ବିଶାଳ ବୃକ୍ଷ, ସେ ପୁଣି ମାଟି ସେ ପାହାଡ଼ ଭିତର ଫାଙ୍କ ଭିତରେ କୋଉଠି ଯାଇ ଜଳ ଧରିକି ଚାଲିବ। ଦେବତାମାନଙ୍କର ସବୁ ପ୍ରକୃତିର ପ୍ରକୃତି ଉପରେ ତାଙ୍କର ରହିଛି ସବୁ। ସେଥିପାଇଁ ବାଲି ଯେତେବେଳେ ମୁଁ ବାଲି ଯାଏ ମୁଁ ବାଲିର ମୋତେ ଗୋଟେ ଜିନିଷ ବଢ଼ିଆ ଲାଗେ, ସେମାନେ କେବେ ଗଛ କାଟିବେ, ଗଛ ବୃକ୍ଷମାନଙ୍କୁ ପୂଜା କରନ୍ତି। ଆଉ ପ୍ରକୃତରେ ଦେଖିବେ ସ୍ୱର୍ଗ, ବାଲି ହେଉଛି ସ୍ୱର୍ଗ, ସେଠି ବର୍ଷା ନାହିଁ, ବେଶୀ ଖରା ନାହିଁ, ବେଶୀ ବର୍ଷା ନାହିଁ, ବେଶୀ ଶୀତ ନାହିଁ, ସମସ୍ତ ପ୍ରକାର ପନିପରିବା ଭଲ ମନ୍ଦ ପ୍ରକୃତି ସହ ସଜେଇକି ରଖିଛନ୍ତି, କାରଣ ତାଙ୍କର ପୁରା ଷ୍ଟ୍ରିକ୍ଟ। ସମସ୍ତେ ଦେବତା ପୂଜା କରି, ବାସ୍ତୁ ପୂଜା, ଭୂତ ପୂଜା, ଦେବତା ପୂଜା, ବିଲବାଡ଼ିରେ ଯେଉଁ ଯାହା ରୋଷେଇ କରିବେ ଏଥିରେ ଠୁଙ୍ଗାର ନେଇ ସବୁ ଭୋଗ ଲଗେଇ, ଏତେ ସୁନ୍ଦର ଲାଗେ ତାଙ୍କ। ଆଉ ସେମାନେ ଏତେ ସୁନ୍ଦର ଭାବରେ ଦେବତାମାନଙ୍କ ପ୍ରତି ନେଇକି ଯାଆନ୍ତି, କେବେ ଏମିତି ଧରିକି ଯିବେନି, ସବୁ ମୁଣ୍ଡରେ ଧରିକି ଯିବେ। ଯୁବତୀ ଝିଅମାନେ ସମସ୍ତେ ତାଙ୍କର ବାଲି ନେକ୍ସ ଡ୍ରେସ୍ ପିନ୍ଧି ମୁଣ୍ଡରେ ଏମିତି ଧରିକି ଦେବତାମାନେ ପାଇଁ ଯିବେ। ସେ ପୂଜା କାହାକୁ କରନ୍ତୁ ନା କରନ୍ତୁ, ମୋତେ ପୂଜାର ଶୈଳୀଟା ଦେଖିଲେ ମୋତେ ମନେ ନ ପଡ଼େ। ବା ତାଙ୍କର ପଇସାର 50% କେବଳ ଯାଉଛି ଯେତେ ଗରିବ ଲୋକଟା ଫୁଲ ଡେଲି, ସେ ଯେଉଁ ତାଳପତ୍ର ନଡ଼ିଆ ପତ୍ର, ବିଶେଷ କରି ନଡ଼ିଆ ପତ୍ର ଡେଲି ଆମର କ'ଣ ପିତଳ ବାସନ ରଖିଦେଉଛେ ସେଥିରେ ମାଦେଇକି ନା, ତାଙ୍କର ଡେଲି କିଣିବେ, ଡେଲି ଯିଏ ପଇସା ଆସି କିଣିବ ନହେଲେ ଯିଏ ଗରିବ ଲୋକ ତାର ନିଜେ ତିଆରି କରିବ, ଡେଲି ପକାବ ସେଇଟା ଫୋପଡ଼ା ହବ। ତାଙ୍କ ଘରକୁ ପଶିଯିବ ତୁମେ, ତାଙ୍କର ଆଗେ ଦେଖିବ ଖାଲି ରହିଥିବ ଖାଲି ଯେଉଁ ଆମର ଯେମିତି କ'ଣ ଜଗନ୍ନାଥର ଯେଉଁ ପ୍ରସାଦ ରହୁନି ଯେମିତି କ'ଣ ଏଇଟା କୁହନ୍ତି ଫେଣି ଫେଣିର ଆଣୁଛୁ ଆମେ ଯେମିତି ଯେଉଁଟା ବକ୍ସ ଗୁଡ଼ା, ତାଙ୍କର ଖାଲି ବକ୍ସ ଭରି ହେଇଥିବ କାରଣ ଡେଲି ପୂଜା କରି। ଆଉ ଯେତେ ଯେତେ ତାର ଝିଅଟେ ହଉ ପୁଅଟେ ହଉ ଯିଏ ହଉ ବେଶୀ ବାହାରକୁ ଯିବେ, ବାହାରେ ଯାଇକି ତାଙ୍କର ଦେବତାମାନଙ୍କୁ ପୂଜା କରି ମୁଣ୍ଡରେ ରଖି ଭୋଗ ଲଗାଉଥିବେ। ସେମାନେ ତ ଭଗବାନ ପାଖକୁ ଯିବା ପାଇଁ ଚାହୁଁନାହାନ୍ତି, ସେ ତ ସଂସାର ଭିତରେ ରହିବା ପାଇଁ ଚାହୁଁଛନ୍ତି। ଆରେ ସଂସାର ଭିତରେ ରହିବା ପାଇଁ ହେଲେ ଭଗବାନ କହିଲେ ଦେବାନ ଭାବୟନ୍ତୁ ଦେବା ତେ ଦେବ ଭାବୟନ୍ତୁ ତେ, ଭଗବାନ କହିଦେଇଛନ୍ତି ଏଟା ଆମେ ଦେବ ନିନ୍ଦା କରିପାରିବାନି। ଆମେ ଚାହୁଁଛୁ PhD କରିକି ଆମେ ଆମର ବଡ଼ ଚାକିରି କରିବା, ଭାଇ ଯିଏ ତାର ଚାହୁଁଛି ପିଅନ ପୋଷ୍ଟ କରିବ, ତାର ପିଅନ ପକେଇଲା, ଆମର କ'ଣ ତାଙ୍କୁ ଆଳୁ ବୋଲୋଚ କରିବା। ଭଗବାନଙ୍କୁ ନିଜେ କହୁଛନ୍ତି ଗୀତାରେ ତୁମେ ଦେବତାମାନଙ୍କ ପ୍ରତି ଭାବ ରଖିଲେ ଦେବତାମାନେ ତୁମକୁ ସହାୟ କରିବେ। ଅଟନାଥ ଭବତୀ ଭୂତାନି ପର୍ଜନାତ ଅର୍ଣ୍ଣ ସମ୍ଭବ ଯଜ୍ଞାତ ଭବତୀ ପର୍ଜନ୍ୟ ଯଜ୍ଞ କର୍ମ ସମୁଦ୍ଭବ, ମାନେ କନେକ୍ଟ କରିଦେଇ ଭଗବାନ କ'ଣ କାହାକୁ ନିନ୍ଦା କରୁଛନ୍ତି, କିନ୍ତୁ ଭକ୍ତମାନଙ୍କ ପାଇଁ ଷ୍ଟ୍ରେଟ୍ ଦେଇଦେଲେ ମୋତେ ପୂଜା କରିବେ ମୋ ପାଖକୁ ପଳାଇବ। ତେଣୁ ଆମର ଏ ଯେଉଁ ଅତର୍କିତ ଜିନିଷ ଗୁଡ଼ା ଯେଉଁ ରହିଲା ଏଇ ଆଲୋଚନା କାହିଁକି ପଡ଼ିଛି, ସେ ଦେବତାମାନେ ଆଜି ଭଗବାନଙ୍କର ଅଭିଷେକ ରାଶି କେତେ ତାଙ୍କର ଯେତେ ଶକ୍ତି ଅଛି ଲଗେଇ ଦେଉଛନ୍ତି ବୃକ୍ଷମାନେ। ଚନ୍ଦ୍ରମା କହିଛନ୍ତି ଯା ବର୍ଷା ବର୍ଷଣ କର ମଧୁ ସବୁ ହେଇଯାଉଛି। ଏରପରେ ଭଗବାନ ପ୍ରତ୍ୟାବର୍ତ୍ତନ କରିବେ, ଏ ପ୍ରସଙ୍ଗ ଆସିବ। ହରେ କୃଷ୍ଣ ଜୟ ଗ୍ରନ୍ଥରାଶ୍ରୀମଦ୍ ଭାଗବତମ୍ କି ଜୟ ଶ୍ରୀଲ ପ୍ରଭୁପାଦ ଗୁରୁଦେବ କି ଜୟ ନିତାଏ ଗୌଡ଼ ପ୍ରମାଣ।